भगवते वासुदेवाय।
नमो भगवते वासुदेवाय।
श्रीमद्भागवतम दशम स्कंद दशम अध्याय मान श्रवण करथले किभली नारद मुनि नलकुबेर मणिग्रीवांकर उन्मत्त अवस्था शिवजींकर पार्षद ही स्वर्गलोकर अधिवासी कुबेरंकर पुत्र ही गंगारे स्नान करछंती उलग्न ही नारी मानंग सहित जल क्रीड़ा करछंती एवं नारी माने नारद मुनि को देखी वस्त्र परिधान करछंती किंतु अचेतन बा उन्मत्त अवस्था तो ध्यानुसंधान तांकर नाही नारदंकु दर्शन ही करिनांती किंतु नारदंकर जो दया बा कृपा अभिशब्द अनुग्रहय सापम शुणुथिले गतकाली अनुग्रह तांकर आसिला दुखी जीवकु देखिकी तो अनुग्रह आसिला जीवर योग्यता द्वारा केवे साधुगुरु कृपा आसी प्राप्त ही पारना তার যোগ্যতা আছে মানে সে নিজকে যোগ্য ব্যক্তি বলে ভাবুছে নিজের কিছু সম্পত্তি আছে বলে ভাবে যে নিজকে অযোগ্য বলে ভাবতে পতিত বলে ভাবতে বা সাধু দৃষ্টিরে সে পতিত সাধুঙ্কর কৃপা তাঁকরে বর্ষিত হুয়ে সে অযোগ্যতা ভাবকে দেখি দুর্দশাকে দেখি তাঁকর দয়া আসিলা ଏମାନେ ଏତେ ବଡ଼ ମହାନ ସନ୍ତାନ ହେଇ ଶିବଜୀଙ୍କର ପାର୍ଶ୍ୱଦ ହେଇ ଦେବଲୋକ ଅଧିବାସୀ ଗଙ୍ଗାରେ ଏଭଳି ସ୍ନାନ କରୁଛନ୍ତି ଏଭଳି କାର୍ଯ୍ୟ କରିଛନ୍ତି ବହୁତ ଦୁଃଖ ଲାଗିଲା ଏବଂ ଅଭିଶାପ ଦେଲେ ଅଭିଶାପ ଦେବା ପୂର୍ବରୁ ଉଚ୍ଚ ସ୍ୱରରେ ବା ପ୍ରବଚନ ଦିଆଯାଏ ଜଣେ ବକ୍ତା ପାଇଁ ଏ ସରି ଶ୍ରୋତା ପାଇଁ ସେଠି ଶ୍ରୋତା କିଏ ଏମାନେ ତ ଅଚେତନ ଅବସ୍ଥାରେ ଅଛନ୍ତି କିନ୍ତୁ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ମତକାଠୁ ଆମେ ଶୁଣ ଶ୍ରବଣ କରୁଥିଲେ ଧନ ଏଭଳି ଧନର ମୋହରେ ପ୍ରାୟ ବ୍ୟକ୍ତି ବିପଦଗାମୀ ହୁଅନ୍ତି ସାଧୁ କଥା କ'ଣ ଅସାଧୁ କଥା କ'ଣ କହିବା ସାଧୁ ସମାଜ ବିଷୟ ଏ ସାଧୁ ସମାଜ ଧନକୁ ବା ଲକ୍ଷ୍ମୀଙ୍କୁ ଠିକ୍ସେ ବ୍ୟବହାର ନ କରିପାରିବ ତାର ବି ପତନ ହେଇଯିବ ଏ ଧନକୁ ବ୍ୟବହାର କରିବା ସମସ୍ତେ ଶିଖିନାହାନ୍ତି ତେଣୁ ଧନର ମହିମା ଯାହା କାଲି ଗତକାଲି ଶ୍ରବଣ କରୁଥିଲେ ଉଚ୍ଚ କୂଳରେ ଜନ୍ମ ହେଲେ ବିଦ୍ୟା ଆଦି ପାଣ୍ଡିତ୍ୟ ଆଦି ଅର୍ଜନ କଲେ ବିଦ୍ୟା ଆଦି ଅଧ୍ୟୟନ କଲେ ଯେଉଁ ଗର୍ବ ଆସେ ନା ଯେଉଁ ମତତା ଆସେ ନା କିନ୍ତୁ ଅଧିକ ମତତା କେଉଁଥିରେ ଆସେ ଧନ ଦ୍ୱାରା ଧନର ମହିମା ଯେଭଳି ଅଛି ଧନର ଅନର୍ଥ ସେଭଳି ଅଛି ଓଡ଼ିଆରେ ସବୁ ଗାଁ ଲୋକ ସବୁ କହୁଥିନି କ'ଣ ଆବେ ପରଶୁ ବାବେ ପରଶୁ ବାବୁ ପରଶୁ କୁହନ୍ତି ନାଇଁ ଆବେ ପରଶୁ ବାବୁ ପରଶୁ କଣ ହଁ ପଇସା କିଆ ନ କରେ କା ତାକୁ ବାବୁ ବୋଲି ଡାକିବେ ଲୋକ ଆବେ ବୋଲି ଡାକୁ ତାକୁ ବାବୁ ବୋଲି ଡାକିବେ ଯାବେ ଆବେ ପରଶୁ ବାବେ ପରଶୁ ଯାବେ ପରଶୁରା ଆବେ ଯାବେ ତାପରେ ବାବେ ବୋଲି ଡାକନ୍ତି ପଇସା ପଇସା ଆସିଗଲେ ତାକୁ ଆଗେ ଯାବେ ଲୋକ କୁହନ୍ତି ନାଇଁ ଯାବେ ଯା ତୁମର କଣ କରିବ ସେ ଲୋକକୁ ଏମିତି ବ୍ୟବହାର କରାହଉଥିଲା ତାକୁ ତ ପଇସା ହେଇଯିବ ତା ବାବୁ ଡାକା ଗାଉଁଲି କଥାରେ ବହୁତ ଶିକ୍ଷା ଅଛି ନା ଆବେ ହେ ଆବେ ଲୋକ ଡାକନ୍ତିନି ବଡ଼ ଲୋକ ଡାକିବେ ତାନେ ହେ ଆବେ ଯାହା କାମଟା କରିଦେ ପୁଣି ତାହେଲେ ଇଚ୍ଛା ହେବ କହେ ଯାବେ ପଳା କିନ୍ତୁ ଯଦି ପଇସା ହେଇଯିବ ତାକୁ ବାବୁ ପରଶୁରାମ ବୋଲି କହିବେ ତାକୁ ଆବେ ଯାବେ କହୁଥିଲେ ତାକୁ କହିବେ ଆବେ ଆବେ କଣ ଆବେ ବା ପରଶୁ ଯାବେ ପରଶୁ ବାବୁ ପରଶୁରାମ ସେ ଆବେ ଯାବେ ଯାହାକୁ ଶବ୍ଦ ଲଗାଉଥିଲା ତାକୁ ବାବୁ ବୋଲି କୁହାଯାଉଛି ଅର୍ଥର ଏତେ ବଡ଼ ମହିମା ଆଉ ଜଗତରେ କାହିଁକି ଲୋକମାନେ ତାଙ୍କର ଏତେ ସମସ୍ତ ଅର୍ଥ ପାଇଁ କାହିଁକି ଏତେ ବ୍ୟାକୁଳତା ଆଉ ଶାସ୍ତ୍ର ବି ବହୁତ ମହିମା ଅଛି ନା ଦରିଦ୍ର ସେ ଶୂନ୍ୟ ଗୋଷ୍ଠୀ ଦରିଦ୍ର ଲୋକ ସେ ଗୋଷ୍ଠୀକି ଭଲ ପାଇନି ଧନ ନାହିଁ ତାର ନା ଯାହାର ଧନ ଅଛି ତାକୁ ଲୋକ ବଡ଼ ବୋଲି କହିବେ ବ୍ରହ୍ମ ପୂଜ୍ୟ ନରଘାଦି ଯଶ୍ୟସ୍ତି ବିପୁଲମ ଧନମ ବ୍ରହ୍ମଘାତୀ ହେଇଥାଉ ଲୋକ ତାକୁ ପୂଜା କରି କାହିଁକି ତାକୁ ଧନ ବହୁତ ଅଛି ଯଦି ସେ ଅତି ଶିକ୍ଷିତ ଅତି ଭଦ୍ର ହେଇଥିବ ତାକୁ କି ଭଲ ପଚାରିବେ ତାକୁ ଧନ ନାହିଁ ଧନର ମହିମା ଶାସ୍ତ୍ର ବହୁତ ହେଉଛି ଆଉ ଧନର ଅନର୍ଥ ବି ବହୁତ ଧନର ଧନ ଦ୍ୱାରା କେତେ କେତେ ଲୋକଙ୍କର ବରଂ ବଡ଼ ଲୋକଙ୍କର ପତନ ହେଇଛି ସେଇଟା ବି ଜାଣିବାକୁ ପଡ଼ିବ। ତେଣୁ ସାଧୁମାନେ ଜୀବନରେ ସବୁଠୁ ବଡ଼ ଭୟ କରନ୍ତି ଦୁଇ ଜଣଙ୍କୁ, ତା ଭିତରେ ଧନ ଆଉ ନାରୀ। ସାଧୁ ଜୀବନକୁ ଯଦି କେହି ବିଚ୍ୟୁତ କରିଦିଏ ବା ସାଧୁକୁ ଯେଉଁ ସମାଜ ଯେଉଁ ସାଧୁକୁ ଘୃଣ୍ୟ ଦୃଷ୍ଟିରେ ଦେଖେ ବା ସାଧୁ ଯେଉଁ ଭଜନ ପଥରୁ ଦୂରେଇ ଯାଏ ଏ ଧନ ପାଇଁ ଆଉ ନାରୀ ପାଇଁ, ଆଉ ସଂସାର ଲୋକମାନେ ପ୍ରାୟ ଯେଉଁ ଦୁଃଖ ପାଆନ୍ତି ଏ କାରଣ ଧନ ପାଇଁ। ଆଉ ବିଶେଷ କରି ଏ କହୁଛନ୍ତି ଧନର ଯେଉଁ ମଦତା ରହିଛି କେବେ ଭାଙ୍ଗେନା, କେବେ ଭାଙ୍ଗିବନି। ଆଉ ସେମାନେ ହନ୍ୟନ୍ତି ପଶବ ଯତ୍ର ନିର୍ଦ୍ଦୟ ଅଜିତେନ୍ଦ୍ରିୟ, ବହୁତ ଦୁଃଖ ଲାଗୁଛି ତାଙ୍କୁ, କାରଣ ପ୍ରାୟ ପାପ ଆମିଷ ଭୋଜନ ପାପ ଆଦି କିଏ କରନ୍ତି? ଧନୀମାନେ କରନ୍ତି ନା ଗରିବ ଲୋକ? କେଉଁଦିନ ଗୋଟେ ସପ୍ତାହ ମାସେ ଲୋକମାନଙ୍କୁ ଫୋନ୍ କଲେ ତୁ ଆମିଷ ନା କ'ଣ ନିରାମିଷ ଖାଉ ନା? ଆଜ୍ଞା ଆମର କ'ଣ ବେଶୀ ଖାଉଛୁ? ଆମେ କେଉଁ ମାସକୁ ଥରେ ଖାଉଛୁ ନା? ଲୋକମାନେ ପଚାର ନ ଖାଇବ କହିବ ଲୋକମାନେ ଯେଉଁ ଗରିବ ଲୋକ ଥିବେ ତାଙ୍କୁ ପଚାରେ ତୁ ଆମିଷ ଛାଡ଼ିଦେଉ ନା? ଆଜ୍ଞା ମୁଁ ଆମେ ବେଶୀ ଖାଉ ନା, ଆମେ କେଉଁ ମାସକୁ ଥରେ ଟିକେ ଖାଇଦେଉ। ଧନୀର ତା ନାହିଁ, ତାର କିଛି ନାହିଁ, ସେ ସବୁଦିନ ତାଙ୍କର ଉଭୟ ବାର ଫାର ଗୋଟେ କିଛି ନାହିଁ ତାଙ୍କର। ମୋତେ ପୁର ଥିଲା ବେଳେ ସେ ପୁଣି ବ୍ରାହ୍ମଣ, ସେ ତା କଥା ମୋ ବାପା ମଲା ମୁଁ ଆମିଷ ଖାଇଲି, ମୁଁ ଆମିଷ ତ ଖାଇବି ଆଉ ମରିଗଲା ତ ମରିଗଲା, ମୋର କ'ଣ ହେଲା? ଖାଇବାର ଗୋଟେ କ'ଣ ଅଛି? ସେ ପୁଣି ପଣ୍ଡା, ସେ ବ୍ରାହ୍ମଣ ପୂଜା ପଣ୍ଡା କ'ଣ ମୁଁ ଜାଣିନି, ବ୍ରାହ୍ମଣ ସେ କହୁଥାଏ, ମୁଁ ସେ ରାସ୍ତାରେ ଯାଉଥାଏ ସେ ଦେଖିକି କହୁଥାଏ ତା ଆମିଷ ଗୋଟେ କ'ଣ? ମୋ ଖାଦ୍ୟ ତ ଗୋଟେ ଖାଦ୍ୟ, ଗୋଟେ କ'ଣ? ମୋ ବାପା ମଲା ମୁଁ ଖାଇଲି, ପୋଡ଼ି ଦେଇକି ଆସିକି ମୁଁ ଖାଇଲି, ସେମିତି କ୍ରେଡ଼ିଟ୍ରେ କହୁଥାଏ। ଲୋକ ବସି ସବୁ ଶୁଣୁଥାନ୍ତି ଦୋକାନରେ ବସି, ଲୋକ ଧନ ରହିଲେ ନା ଲୋକ ପାପ କରିବା ପାଇଁ ବୃତ୍ତି ହିଁ ଆସିବ। ଧନୀ ଲୋକ ଅନ୍ୟକୁ ପୀଡ଼ା ଦେବ, ତାର ଗର୍ବ ଆସିବ, ସବୁ ଧନର 15 ଅନର୍ଥ ରହିଛି ନା। ହନନ୍ତି ପଶବ ଯତ୍ର ନିର୍ଦ୍ଦୟ ଅଜିତେନ୍ଦ୍ରିୟ ଅଜର ଅମୃତମ ନଶ୍ୱର, ଏ ଶରୀରକୁ ସେ ଅଜର ବୋଲି ଭାବନ୍ତି, ଭୋଜନ କରନ୍ତି, ଆମିଷ ଭୋଜନ କରନ୍ତି। ନାରଦ ମୁନି ଦୁଃଖ କରୁଛନ୍ତି ଏଇଟା ଦେହ ଧାରଣା। ଆଚ୍ଛା ସେମାନେ କ'ଣ ଆମିଷ ଖାଉଥିଲେ? ଲୋକମାନେ ନଳକୂପ ରମଣୀଙ୍କର ମଧ୍ୟ ଆମିଷ ଖାଉଥିଲେ, ସେମାନେ ଦେବଲୋକ ରହୁଥିଲେ, ଦେବଲୋକ କି ଆମିଷ ଭୋଜନ କରନ୍ତି? ତେଣୁ ଏ କଥା କାହିଁକି ସେ ନା ଦେହ ଅଭିନିବେଶ ହେଇଗଲେ ଜୀବର କେଉଁ ଗତିଟା ହୁଏ ସେ ଦେଖାଉଛନ୍ତି। ପ୍ରାୟ ସମସ୍ତେ ଦେହ ଅଭିନିବେଶ ଆସିଲେ କିଏ ପାପ କରନ୍ତି, କିଏ ଆମିଷ ଭୋଜନ କରନ୍ତି, ଦେହ ଅଭିନିବେଶ ପ୍ରଚୁର ମଦ। ଏବଂ ତାପରେ କହୁଛନ୍ତି ବ୍ୟକ୍ତି ଯେଉଁ ଦେହକୁ ଏତେ ଭଲ ପାଉଛି ସେ କହୁଛନ୍ତି, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଦେବ ସଙ୍ଗୀତମ ଅପ୍ୟନ୍ତେ କୃମି ବିଡ୍ ଭସ୍ମ ସଙ୍ଗୀତମ ଭୂତ ତୃକ୍ତତ୍କୃତେ ସ୍ୱାର୍ଥଂ କିଂ ବେଦ ନରୟତ। ଜୀବିତ କାଳେ ଯେଉଁ ଶରୀରକୁ ଲୋକ ଦେବତା ନାମରେ କଥିତ କରନ୍ତି, ମୃତ୍ୟୁରେ ପରେ ତାହା କୃମି ପିଷ୍ଟା ବା ଭସ୍ମ ରୂପ ପରିଣତ ହୋଇଥାଏ। ଏତାଦୃଶ ବିନିଶ୍ୱର ଶରୀର ତୃପ୍ତିର ନିମିତ୍ତ ଯେ ବ୍ୟକ୍ତି ପ୍ରାଣୀ ହିଂସା କରେ ସେ ସ୍ୱାର୍ଥ କିଛି ସେ ଜୀବନରେ ସ୍ୱାର୍ଥ କିଛି ମାତ୍ର ଜାଣିନାହିଁ। ଯେହେତୁ ଏ ପ୍ରାଣୀହିଂସା ଠାରୁ ଅନ୍ତିମ କାଳରେ ନରକ ପ୍ରାପ୍ତି ବ୍ୟକ୍ତିର ହୋଇଥାଏ। ଦେବ ସଙ୍ଗୀତ ନରଦେବ ଭୂଦେବ, ନରଦେବ କାହା ରାଜାକୁ ନରଦେବ କୁହାଯାଏ, ସରି ଭୂଦେବ ନରଦେବ ରାଜାକୁ ବି କୁହାଯାଏ। ଦେବ ସଙ୍ଗୀତ ବଞ୍ଚିଲା ବେଳେ ଗୋଟେ ଦେବତା, ଆମେ ଅଫିସରକୁ ଯାଇ କ'ଣ କହୁଛ? ସାର୍, ଆଜ୍ଞା ସାର୍, ସେ ଗୋଟେ ଦେବତା ଭଳିଆ ତାକୁ ଆମେ ସମ୍ମାନ ଦଉଛେ ନା। ଏ ଶରୀର ଯାହାର ଅନ୍ତିମ ପରିଣାମ ହେଉଛି ଏଠି କହିଲେ ନା, ଭସ୍ମ କୃମି ବିଟ୍ ସଙ୍ଗୀତମ, ଭସ୍ମ କୃମି ବିଟ୍ ଭସ୍ମ ସଙ୍ଗୀତମ, ଶରୀର ଏଟା ହେଉଛି ଗତି। ପୋଡ଼ିଦେଲେ ଭସ୍ମ ହେଇଯିବ, କୁକୁର ଖାଇଦେଲେ ମିଷ୍ଟା ହବ, କୃମି ହବ, ଖାଇଦେବେ ଖାଇଦେଇକି ସେ ମଳତ୍ୟାଗ କରି କୃମି ହବ, ଆଉ ପୋତିଦେଲେ ପୋତିଲେ ପିଶିଯିବ କେଉଁଠି ହବ, ପୋତିଲେ କୀଟ ହବ ନା, ଆଉ କୀଟମାନେ ଖାଇବେ ଆଉ। ଭସ୍ମ କୃମି ବିଷ୍ଠା, କୁକୁର ଆଜି ଖାଇଲେ ବିଷ୍ଠା ହେଇଯିବ, ବିଷ୍ଠା ହେଇକି ବାହାରିଲା, ଆଉ ପୋତିଦେଲେ କୃମି, ଆଉ ପୋଡ଼ିଦେଲେ ଭସ୍ମ। ତ ଅନ୍ତିମ ଆଉ ଶରୀର ଅନ୍ତିମ ଗତି ହେଉଛି ଏଇଟା, ଯେଉଁ ଶରୀର ପାଇଁ ଲୋକ ଏତେ ଯତ୍ନ କରୁଛି ଶରୀର ଗତି ହେଉଛି ଏଇଟା। ଆଉ ମୁଁ ବୋଲି ଯେଉଁ ଶବ୍ଦ ଲଗାଉଛି କାହାକୁ ଲଗାଉଛି? ଦେହଟାକୁ ନା ସେ ଆତ୍ମାକୁ ଲଗାଉଛି ମୁଁ ବୋଲି? ସେ କ'ଣ ବୁଝିପାରୁଛି ମୋ ଆତ୍ମା ବୋଲି, ସେ ତା ଶରୀର, ଶରୀର ଚିନ୍ତା ଯେଉଁ ଶରୀର ପରିଣତ ହେଉଛି ଏଇଟା ଦେବ ସଙ୍ଗୀତମ ଦେବ ସଙ୍ଗୀତ ମପ୍ୟନ୍ତେ କୃମିବିଡ଼ ଭୀଷ୍ମ ସଙ୍ଗୀତମ ଭୂଦ୍ରୋକ ତତ୍କୃତମ ସ୍ୱାର୍ଥମ କିଂ ବେଦ ନିରାୟତ। ଏ ବ୍ୟକ୍ତି ନରକକୁ ଯାଇ କେବଳ ଜୀବ ହିଂସା କରିକି, ପଶୁ ହିଂସା କରିକି, ଜୀବକୁ ହିଂସା କରିବା, ଯୋଉ ଜୀବକୁ ଦଣ୍ଡ ମାରିକି ଯୋଉ ଏମାନେ ଖାଉଛନ୍ତି ନା, ଏମାନେ ନରକ ହେଇଯିବେ ଜୀବ ହିଂସା। ଯେମିତି ବାହାର ଲୋକଙ୍କର ଜୀବ ହିଂସା ଅଛି, ଆମର ବି ଜୀବ ହିଂସା। ମହାପ୍ରଭୁ ଲେଖିଲେ ନା, ମାଲିହୟା କରେ ସେଇ ଜଳ ସେଚନ, ଶ୍ରବଣ କୀର୍ତ୍ତନ ଜଳ କରେଇ ସେଚନ, ଶିଶୁପଦରେ ସେଠି ସେ ଲେଖିଛନ୍ତି, ନିଷିଦ୍ଧାଚାର କୁଟିନାଟି ଜୀବ ହିଂସନ ଲାଭ ପୂଜା ପ୍ରତିଷ୍ଠା ଆଦି ଉପଶାଖା କଣ। ମାଳି ଯେଉଁ ଗଛର ପାଣି ଦଉଛି, ଯେମିତି ଆମେ ଏଇ ଗଛରେ ଗଛ ଲଗେଇଛେ ପରିବା, ତ କଣ ଘାସ ଉପାଡ଼ିବାକୁ ପଡୁଛି, ପାଣି ପାଣି ଦଉଛି, ପାଣି ଦିଆହଉଛି କାହା ପାଇଁ, କୋବି ପାଇଁ କି ଶାଗ ଶାଗ ପାଇଁ, କିନ୍ତୁ ପାଣି କିଏ ନେଇ ହେଉଛି, ସେ ପାଣିଟା ପାଇକି ଘାସ ଉଠିଲାଣି। ଭକ୍ତି କଲା ମାନେ ଉପଶାଖା ଉଠିବ, ଭକ୍ତି ତୁମେ ଯେତେବେଳେ ଭକ୍ତି କରୁନଥିବ, ତୁମର ଅନ୍ତରରେ ଏତେ ନଥିବ କ'ଣ ଲାଭ ପୂଜା ପ୍ରତିଷ୍ଠା ଏତେ ଭାବନା ନଥିବ, ଭକ୍ତି କଲା ମାନେ ଏସବୁ ଉଠିବ। କ'ଣ କ'ଣ ଉଠିବ କହିଲେ ବା, ଏଠି ମହାପ୍ରଭୁ କହିଦେଲେ ସାବଧାନ ହେଇକି ମାଳି ମାଳି ସାବଧାନ ହେଇକି ବୃକ୍ଷର ଯତ୍ନ ନେବ, ଶ୍ରବଣ କୀର୍ତ୍ତନ ଜଳ ଲଗେଇବ। ଶ୍ରବଣ କୀର୍ତ୍ତନ କ'ଣ, ଶ୍ରବଣ କରିବା କୀର୍ତ୍ତନ କରିବା, ଜଳଟା ସେଚନ ହବ ଭକ୍ତିଲତା ପାଇଁ। ଶୁଣିବାକୁ ପଡ଼ିବ, ନାମ କୀର୍ତ୍ତନ କରିବାକୁ ପଡ଼ିବ, କଥା କୀର୍ତ୍ତନ କରିବାକୁ ପଡ଼ିବ। ଯଦି ଲତାର ସଙ୍ଗେ ଉଠେ ଉପଶାଖା, ଲତା ସଙ୍ଗରେ ଉପଶାଖା ଉଠିବ, ଯେଉଁଠି ଦେଖୁ ନା ଗଛ ଲଗେଇବ ସେ ଘାସ ଉଠିବ, ଭକ୍ତି ଆରମ୍ଭ କରିବ ମାନେ ତୁମର ଅନର୍ଥ ଆସିବ। ସେ ତ ବେଳେବେଳେ ଭକ୍ତମାନେ ବିଚାର, ଆରେ ମୁଁ ସେ ଏତେ ସରଳ ଲୋକଟା ଥିଲା, ଏମିତି କେମିତି ହେଇଗଲା। ବାହାର ଦୁନିଆରେ ଏତେ ନାହିଁ, ବାହାର ଦୁନିଆରେ ଲୋକ ଏତେ ନାହିଁ, ଯିଏ ବଡ଼ ବଡ଼ ଲୋକ ଧନ ସମ୍ମାନ କମୁଛନ୍ତି ତାଙ୍କର ଗୋଟେ ସମ୍ମାନ ପଛରେ, ଏତେ ଗାଁ ଗହଳି ଲୋକ ତାଙ୍କର ଗଣ୍ଡେ ଖାଇଦେବେ କ'ଣ, ବସିଲେ ବେଳେ ଛକରେ ବସିଗଲେ, ଏମିତି ତାଙ୍କର ଏତେ ସମ୍ମାନ ଗୋଟେ ଏମିତି ଆସେ ନାହିଁ। ଭକ୍ତି ହେଲା ମାନେ, ଭକ୍ତ ହେଲା ମାନେ ସଙ୍ଗେ ସଙ୍ଗେ ଗୋଟେ ଜିନିଷ ଆସିବ। ସେଠି ସେ ଲେଖିଲେ କ'ଣ କ'ଣ ଉପଶାଖା, ଆରମ୍ଭଟା କ'ଣ କହୁଥିଲି, ପ୍ରତିଷ୍ଠା ଜୀବ ହିଂସନ କୁଟିନାଟି, ଆରମ୍ଭଟା କୁଟିନାଟି, ତା ଆଗଟା ରହିଲା କୁଟିନାଟି, ନା କୁଟିନାଟି ଲାଷ୍ଟକୁ ଜୀବ ହିଂସନ ରହୁଛି, ପ୍ରତିଷ୍ଠା ଆଗ ପ୍ରତିଷ୍ଠା, ମାଳିହୟା କରେ ସେଇ ଶ୍ରବଣ କୀର୍ତ୍ତନ ଜଳେ କରେ ସେଚନ, କିନ୍ତୁ ଶାଖାର ସତେ ଯଦି ଉଠେ ଉପଶାଖା, ଅନନ୍ତ ଆଦି ଲେଖା ସେଠି କହିଛନ୍ତି, ଅସଂଖ୍ୟ ତାର ଲେଖା, ଏ ଉପଶାଖା ଅସଂଖ୍ୟ, ଅନର୍ଥଟା ଅସଂଖ୍ୟ। ଘାସ ଦେଖୁନ ତୁମେ, ପାଣି ମଡ଼େଇଦେବ କେତେ ଘାସ ହେଉଛି, କୁଆଡ଼େ କୁଆଡ଼େ ଗୋଟେ ଉପାଡ଼ିଦେଲେ ପୁଣି ଆଉଟ ଉଠିଲାଣି, ଆଉଟ ଉପାଡ଼ିଦେବ ଆଉଟ ଉଠିଲାଣି। ସେଟା ଶ୍ରବଣ କୀର୍ତ୍ତନ କଲା ମାତ୍ର ଭଗବାନଙ୍କର ଆକା ଆମେ ଶୁଦ୍ଧ ହେବା ପାଇଁ ଚାହୁଁଛେ ନା, ସେ ଯେତେ ଅନର୍ଥ ସବୁ ଆସିବ। ମହାପ୍ରଭୁ ଲେଖିଲେ କୁଟିନାଟି ଜୀବ ହିଂସନ ଲାଭ ପୂଜା ପ୍ରତିଷ୍ଠା ଆଦି ଉପଶାଖା କ'ଣ, ସେ ସର୍ଟରେ କହିଲେ ଏତିକି ମହାପ୍ରଭୁ କହିଦେଲେ। ଏ ମୁଖ୍ୟ ମୁଖ୍ୟ ନିଷିଦ୍ଧାଚାର କୁଟିନାଟି ଜୀବ ହିଂସନ ଆଗେ କହିଲେ, ନିଷିଦ୍ଧ ଆଚାର ଯୋଉ ଆଚାର ଗୁଡାକ ମନା କରାଯାଇଛି, ଆଚାର୍ଯ୍ୟମାନେ ମନା କରିଛନ୍ତି, ଏ କ'ଣ ଲେଖା ହେଲା ନିଷିଦ୍ଧ ଆଚାରକୁ ଗୁଡ଼ିକ ରୂପ ଗୋସ୍ୱାମୀ ଲେଖିଲେ, ଅତ୍ୟାହାର ପ୍ରାୟଶ୍ଚ ପ୍ରଜଳ୍ପ ନିୟମ ଆଗ୍ରହ, ସେଟା ସବୁ ନିଷିଦ୍ଧ ଆଚାର। ଆଚାର୍ଯ୍ୟମାନେ ଯୋଉଟା ଲେଖିଛନ୍ତି କ'ଣ ଖାଲି ଆମେ ପ୍ରବଚନ ଦେବା ପାଇଁ ଲେଖିଛନ୍ତି ନା, ସେ ଆଚାର୍ଯ୍ୟଙ୍କ କୃପା ହେଲେ ସେ ବସ୍ତୁଟା ଆମର ହୃଦୟଙ୍ଗମ ହବ, ମୋର ଧର୍ମ କ'ଣ, ମୁଁ କ'ଣ କରିବା ଦରକାର। ଆମେ ବ୍ୟକ୍ତି ବିଶେଷକୁ ବିଶ୍ୱାସ କରିକି କେହି ଭକ୍ତ ହେଇନି, ଗୋଟେ କେହି ବ୍ୟକ୍ତି ବିଶେଷକୁ ବିଶ୍ୱାସ କରିକି ଭକ୍ତ ହେଇଛି କି, ବ୍ୟକ୍ତିକୁ ବିଶ୍ୱାସ କରିକି ଆମେ କ'ଣ ଆସିଛେ କି, ଆମେ କାହାକୁ ବିଶ୍ୱାସ କରୁଛେ, ଆମ ହୃଦୟ ଭିତରେ ଗୋଟେ ଆସିଲା ଭାବନା ଯେ ଭଗବାନ ଅଛନ୍ତି, ତ ଆମେ ଭଗବତୀ ଆଚାର ଆଚାର୍ଯ୍ୟଙ୍କର ଆଚାର ଆମେ ତାକୁ ହିଁ ପୂରଣ କରୁଛେ ନା, ଆଉ ବ୍ୟକ୍ତି ବିଶେଷ ଉପରେ କାହା ଭରସାରେ ଆମେ କିଛି ଗୋଟେ କରୁନେ। ଆମେ ଯଦି ବ୍ୟକ୍ତି ବିଶେଷ ଭରସାରେ କରୁନେ, ତାହେଲେ ବ୍ୟକ୍ତି ବିଶେଷକୁ ଆମେ ଚାହିଁବା କାହିଁକି, କିଏ ଭଲ କଲା, କିଏ ଠିକ କଲା, କିଏ ଭୁଲ କଲା, କିଏ କ'ଣ କହିଲା, ଆମର ଭଗବାନ ଗୁରୁ ଆଉ କୃଷ୍ଣ ସହିତ ସମ୍ପର୍କ, ବ୍ୟକ୍ତି ବିଶେଷ ସହିତ ଆମର ସମ୍ପର୍କ ନାହିଁ। ଆମେ କାହାକୁ ଦେଖିକି ଆସିନଥିଲେ, ଆମର କାହା ସହିତ ସମ୍ପର୍କ ନାହିଁ, ଆମେ ଏକାକି ଆସିଛେ ଭଗବାନଙ୍କୁ। ସଂସାରରେ ଆମର ପୂର୍ବର ଭାଗ୍ୟ ଥିଲା, ସଂସାର ଆମକୁ ଭଲ ଲାଗିଲେନି, ଆମେ ଆସିଲେ ଭଗବାନ ପାଖକୁ। ଆଉ ବ୍ୟକ୍ତିବିଶେଷ ସହିତ ଆମର କିଛି ସମ୍ପର୍କ ନାହିଁ, ଆମର ସମ୍ପର୍କ ଗୁରୁକୃଷ୍ଣଙ୍କ ସହିତ। ବ୍ୟକ୍ତିବିଶେଷ ଗୋଟେ ଜୀବନ, ତା ସହିତ ଯଦି ଆମର ଭକ୍ତିର ସାମଞ୍ଜସ୍ୟ ରହୁଛି, ଯଦି ଉପକାର ହେଉଛି, ଆମେ ସଙ୍ଗ କରିବା, ଯେ ନ ରହିଲେ ଆମେ ପ୍ରଣାମ କଲେ ଦୂରରେ ରହିଲେ। ଜଗତରେ ତୁମେ ଯେଉଁଆଡ଼କୁ ଯାଅ ବିଷମତା ରହିବ, ବିଷମତା ସବୁବେଳେ ଜଗତ ରଖାଯାଇଛି, ଜଗତରେ ସେମିତି ରଖାଯାଇଛି ନା। ଆଉ ଯେମିତି ଜେଲଖାନାରେ ଯେତେ ବ୍ୟବସ୍ଥା କଲେ କିଛି ଗୋଟେ ପ୍ରୋବ୍ଲେମ ରହିଛି ନା, କିଛି ପ୍ରୋବ୍ଲେମ ନାହିଁ, ଖାଇବାକୁ ମିଳୁଛି, ଘର ଭଡ଼ା ଦେବାକୁ ପଡ଼ୁଛି ଜେଲଖାନାରେ, ଯାଇନବା ବୋଲି ଆଥର ଯାଏ ବୁଲିକି ଆସିବା ନା, ଦେଖିବ ସେ କେମିତି ରହୁଛନ୍ତି, ତାଙ୍କ ଲାଟିନ୍ କେମିତି। ମୋର ଇଚ୍ଛା ଦେଖିବା ନାହିଁ, ଥରେ ମୁଁ ଯାଇ ଜେଲ ପ୍ରୋଗ୍ରାମ, କିନ୍ତୁ ମୁଁ ଯାଇ ସେ କେମିତି ଲାଟିନ୍ରେ ରହୁଛନ୍ତି, ଲାଟିନ୍ କେମିତି ଯାଉଛନ୍ତି, କେତେଟା ବାଥରୁମ୍ ଅଛି, କେମିତି ସେ କ୍ଲିନ୍ କରୁଛନ୍ତି, କେମିତି ଖାଉଛନ୍ତି, ଗୋଟେ ଦୁଃଖଟା ଦେଖିବାକୁ ପଡ଼ିବ ନା ତାଙ୍କୁ। ମୁଖାବିଲେ ଗୋଟେ ଘରଟା ଖାଲି ଦେଖିଛି, ଗୋଟେ ବଡ଼ ଘର, ଏଇ ଯେଉଁ କ'ଣ ଜେଲଖାନା ଗୋଟେ ବଡ଼ ହଲ୍, ସେ ହଲ୍ରେ ସବୁ ରୁହନ୍ତି। ମୁଁ କର ତା ଦେଖୁଥାଏ, ଏଡେଟ୍ ବଡ଼ ମୋଟା ରଡ୍ ଲାଗି ସବୁ ଚୋରଗୁଡ଼ାକ ଭାଙ୍ଗି ଭାଙ୍ଗି ରାତିରେ କୁଆଡ଼େ ଡ୍ୟାମ୍ରେ ପଳେଇବେ, ଏଡେଟ୍ ଯେଉଁ ମୋଟା 12 mm ରଡ୍ ଭଳିଆ, ତାଠୁ ଆହୁରି ମୋଟା ରଡ୍, ପୁରୁଣା କାଳିଆ ରଡ୍ ସବୁ ଲାଗିଛି। ସିଏ ଜଗିଥିବ କିଏ, ରାତିରେ ବି ଜଗୁଛି ନା, ତାଙ୍କର ଗେଟ୍ ତାଲା ପଳେଇବେ, ଭିତରେ ଜଗୁଛି ସିକ୍ୟୁରିଟି। ଆଉ ଗୋଟେ ହଲ୍ ହେଇଛି, ମୁଁ ଦେଖିଲି ସେ ହଲ୍ ଭିତରେ ସବୁ ମ୍ୟାଟ୍ ପଡ଼ିଛି, ଶୋଉଛନ୍ତି, କେମିତି ଖାଉଛନ୍ତି, କେତେ ଦୁଃଖ ତାଙ୍କର, ସବୁ ବ୍ୟବସ୍ଥା କରି ଦିଆହେଇଛି, କିନ୍ତୁ ପୁରା ଗୋଟେ କଡ଼ନ ଲାଇଫ୍ ଭିତରେ ରହିଛି। ବ୍ୟକ୍ତିବିଶେଷ ସହିତ ଆମର କିଛି ସମ୍ପର୍କ, ଜଗତରେ ତୁମେ ଯୁଆଡ଼େ ଯାଅ କିଛି ଗୋଟେ ଅଛି। ଆମର ଭରସା ସବୁବେଳେ ଗୁରୁକୃଷ୍ଣଙ୍କ ଉପରେ ରହିବା ଦରକାର। ଜୀବନର କର୍ମଫଳ ହିସାବରେ ସବୁ ବ୍ୟବସ୍ଥା ଆସେ, ଆଉ କର୍ମଫଳଟାକୁ ବଦଳେଇ ପାରିବେ କେବଳ କୃଷ୍ଣ। କିଏ କେଉଁଠି ଜନ୍ମ ହେଉଛି, କିଏ କେଉଁଠି ବଢ଼ୁଛି, କିଏ କେଉଁଠି ଭାରତର ଲୋକ ଜନ୍ମ ହେଉଛନ୍ତି, ଦେଖିଲା ବେଳକୁ ବଞ୍ଚିଲେଣି ଯାଇ ରହିଲେଣି ଯାଇ କେଉଁଠି, କୁଆଡ଼େ ବିଦେଶରେ ରହିଲେଣି, ସେ ବିଦେଶ ଭୂମିର ଜନ୍ମ ହେଇଥିଲେ ଆର୍ଯ୍ୟ ଭୂମିରେ, ଜୀବନ ଗଲା ଅନାର୍ଯ୍ୟ ଭୂମିରେ, ସେଠି କେଉଁ ବିଦେଶ ବିବାହ ହେଲାଣି, ତା ଛୁଆ ପିଲା ନାହିଁ, ସେଠି ରହିଲେଣି, ପୁରା ଗଲା ତା ଜୀବନ ଚାଲିଗଲା। ସେଠି କର୍ମ ପିତାମାତାର ମୁଁ ଦେଖିପାରିବେନି, କିଛି କରିପାରିବେନି, ସେଇଠି ରହିଲେ ଗଲା ଜୀବନ ଚାଲିଗଲା। ଜୀବନ ଯେଉଁ ବ୍ୟବସ୍ଥା ଆସେ ପୂର୍ବର କର୍ମ ହିସାବରେ, ଆମର ଜୀବନରେ ବି ଯେଉଁ ଆସୁଛି ଗୁରୁକୃଷ୍ଣଙ୍କ ଇଚ୍ଛାରେ ଆସୁଛି, ଆମେ ତାକୁ ସହ୍ୟ କରିବାକୁ ପଡ଼ିବ, ଆଉ କେବଳ ପ୍ରାର୍ଥନା କରିବାକୁ ପଡ଼ିବ, କେତେବେଳେ କେଉଁ ବ୍ୟବସ୍ଥା ଆସୁଛି ସେ ବ୍ୟବସ୍ଥା ହିସାବରେ ଆମେ ଯିବାକୁ ପଡ଼ିବ। ଏ କଥା ମୁଁ କହୁଥିଲି, ନିଷିଦ୍ଧାଚାର ଆଚାର୍ଯ୍ୟ ମାନେ ସବୁ ଶାସ୍ତ୍ର ରଚନା କରିଛନ୍ତି, ଏଟା କରିବା ଉଚିତ ନୁହେଁ, ଏଟା କରିବା ଉଚିତ ନୁହେଁ, ଦୁଇଟା ସବୁବେଳେ ବିଧି ଆଉ ନିଷେଧ, କ'ଣ କରିବା ଦରକାର କ'ଣ କରିବା ଉଚିତ ନୁହେଁ, ଦୁଇଟା ସବୁ ଲେଖା ହେଇଛନ୍ତି। ଏଇଟା କରି ଯେମିତି ବିଧି ନିଷେଧ ରହିଲାନି କ'ଣ, ଅତ୍ୟାହାର ପ୍ରଶସ୍ୟ ପ୍ରଜଳ, ଏଇଟା କ'ଣ ରହିଲା, ଏଇଟା ନିଷେଧ, ଅଧିକା ଖାଇ ଭୋଜନ କରିବନି, ଅତ୍ୟାହାର ପ୍ରାୟଶସ୍ୟ ଅଧିକା ବିଷୟ ରଖିବା ପାଇଁ ପ୍ରୟାସ କରିବନି, ପ୍ରଜଳପ କରିବନି, ନିୟମ ଆଗ୍ରହ, ଆଚାର୍ଯ୍ୟମାନଙ୍କର ନିୟମ ପାଳନ କରିବ, ଅଧିକା ନିୟମ ପାଳନ କରିବନି କିମ୍ବା ନିୟମକୁ ଭଙ୍ଗ କରିବନି, ଜନସଙ୍ଘ କରିବନି, ଲୋଲଞ୍ଚ ଲୋଭି ହବନି, ଏ ଛଅଟା ଜିନିଷ କହିଲେ ନିଷେଧ କହିଦେଲେ, ପୁଣି କହିଦେଲେ ବିଧି କହିଦେଲେ, ଅଲଗା ଶାସ୍ତ୍ରରେ କ'ଣ ନିଷେଧ, ନିଷେଧ ଅଛି, ଆମର ବିଧି ଅଛି, ନିଷେଧ ଅଛି, ଆମର କେବଳ ମନା କରାଯାଏନି, ଯେଉଁଟା ମନା କରାଯାଏ ତା ପାଇଁ କ'ଣ କରାଯାଏ, ତାର ଗୋଟେ ଉପାୟ ରହିଛି, ଏଇଟା ଏଇଟା କରିବନି, ତାହେଲେ କରିବୁ କ'ଣ, କ'ଣ କଲେ ମୋର ଭକ୍ତି ହବ, ଏଇ ଛଅଟା ଜିନିଷ କଲେ ମୋର ଭକ୍ତି ନଷ୍ଟ ହେଇଯିବ, କ'ଣ କଲେ ଭକ୍ତି ହବ, ପୁଣି କହିଦେଲେ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ତତ୍ତତ୍ କର୍ମ ପ୍ରବର୍ତ୍ତନା ସଙ୍ଗତି ଆଗେ ସତାବୃତ୍ତି ଷଡ଼ଗରି ଭକ୍ତି ପ୍ରସିଦ୍ଧ, ଏହି ନିଷେଧ କହିଦେଲେ, ଏଇଟା ବିଧି କହିଦେଲେ। ସେଥିପାଇଁ ଆଚାର୍ଯ୍ୟମାନଙ୍କର ଏକ ନିଷିଦ୍ଧ ଆଚାର, ଯେଉଁଟା ମନା କରୁଛନ୍ତି ତାକୁ ଆମେ କରିବା, ଏଇଟା ଉପଶାଖା ନିଷିଦ୍ଧାଚାର। କୁଟିନାଟି, କୁଟିନାଟି କ'ଣ, ଏକଥାକୁ ଶୁଣିବା, ସେ ଗୋଟେ ଓଡ଼ିଆରେ କହୁଛନ୍ତି, ଏ ଘରେ ମାଉସୀ ସେ ଘରେ ପିଉସୀ, ଏକଥା ଶୁଣିବା ତା କଥାରେ କହିବା, ତା କଥା ଶୁଣିବା ଏ କଥାରେ କହିବା, ଏଇଟା କୁଟିନାଟି କୁହାଯାଏ। ଏସବୁ ହୃଦୟରେ ରହିଲେ କେବେ, ଏଇଟା ସବୁ ଉପଶାଖା, ଭକ୍ତି କରୁଛେ କିନ୍ତୁ ଏଇଟା ଉପଶାଖା ଉଠିବ। ମହାପ୍ରଭୁ ନିଜେ କହୁଛନ୍ତି, ମାଳିତ ଶ୍ରବଣ କୀର୍ତ୍ତନ କଲା ମାନେ, ଜଳସେଚନ କଲା ମାନେ କ'ଣ ହବ, ଯେମିତି ଜଳ ଗଛ ଶୁଖିଲା, ଏ ଯେଉଁ ମାଟିଟା ଶୁଖିଲା, ତ କିଛି ପାଣି ନଦେଲେ କ'ଣ କିଛି ହଉ, ଘାସ ଘାସ ଉଠିବ କି, ସେ ତ ମରିଯିବ ଘାସଟା, ଆଉ ତୁମେ ହାଣିଦେଲା ସେ ମରିଯାଉଛି, ପାଣି ପାଇଲେ ପୁଣି ଉଠିଲା। ଶ୍ରବଣ କୀର୍ତ୍ତନ କଲେ, ଭଜନ ସାଧନ କଲେ, ସେଦିନ ଲୋକମାନେ କାହିଁକି ଭଲ ପାଉନାହାନ୍ତି, ଲୋକମାନେ ଗୋଟେ ସାଧୁ ସମାଜକୁ ଧାର୍ମିକ ଲୋକଗୁଡ଼ାଙ୍କୁ ସାଙ୍ଗେ ସାଙ୍ଗେ କ୍ରିଟିସାଇଜ୍ କରିଦିଅନ୍ତି, ଏଣୁ ଲୋକଟା ଏମିତି କ'ଣ ହେଉଛି, କାରଣ ସେମାନେ ପଟିନେ ଧରିଦେଉଛନ୍ତି, ଏମାନେ ଠାକୁରଟା କହୁଛନ୍ତି, ଆଙ୍କ ଭିତରେ କାହିଁକି ଏତେ କୁଟ କପଟଟା ଆସୁଛି, ଠାକୁରଟା କି ଗୋଟେ ଛନ୍ଦ କପଟ, କ'ଣ କ'ଣ ଭଗବାନ ଭକ୍ତି କରୁଛ, ଲୋକମାନେ ସବୁ କହିଦିଅନ୍ତି, ସାଙ୍ଗେ ସାଙ୍ଗେ କହିଦେବେ ନା ଲୋକମାନେ, ଆଉ ସେ କରୁନାହାନ୍ତି କିନ୍ତୁ କରିଦେବେ, ସେଟା ବି ଗୋଟେ ଆଶ୍ଚର୍ଯ୍ୟ, ଭକ୍ତ ଭକ୍ତମାନଙ୍କ ପାଇଁ ଗୋଟେ ଆଶ୍ଚର୍ଯ୍ୟ, ମୋର ଏମିତି ଗୋଟେ ସ୍ୱଭାବ କେଉଁଠି ଆସୁଛି, ଏଇଟା କେମିତି ହେଇଯାଉଛି, ଶ୍ରବଣ କୀର୍ତ୍ତନ କଲେ ଏଇଟା ଉଠିବାକୁ ପଡ଼ିବାକୁ ପଡ଼ିବ। ଆଗରୁ ଜାଣିପାରୁନଥିଲେ ଏବେ ସବୁ ଜଣେଇ ଦେଉଛନ୍ତି ଭଗବାନ। ନିଷେଧାଚାର କୁଟିନାଟି, ଏ ଯେଉଁ କୁଟିନାଟି ଏଇଟା ବହୁତ ଖରାପ, ଯେଉଁ ଗୋସିପିଂ ଏସବୁ ଜିନିଷ, ଏହା କଥା କହିବା ତା କଥା କହିବା ଏସବୁ ଜିନିଷ କରିବା, ଏ ଭକ୍ତି ହୃଦୟରେ ହବନି। ଏସବୁ ଯେଉଁ ଭଜନ ସବୁ ଚାଲିଥିଲେ କ'ଣ, ତମ ମୁଣ୍ଡ ଭିତରେ ତ କୁଟିନାଟିଟା ରହିଛି, ତମ ହୃଦୟ ଭିତରେ, ତମ ହୃଦୟରେ ତ ଅପରିଷ୍କାର ହୃଦୟ। ତୁମେ କେତେ ବି ପ୍ରବଚନ ପାଠ ପ୍ରବଚନ କେତେ କାହାକୁ ବୁଝାଅ ଯାହା କର, ତମ ଭିତର ଠିକ ନାହିଁ ନା, କିଛି ବି ରହିବନି ରସ, ଯାହାର ହୃଦୟ ଠିକ ନାହିଁ, ନିର୍ମଳ ହୃଦୟ ନାହିଁ, ତା ହୃଦୟରେ ଭଗବାନ କେବେ ରହିବେନି, କି ରସ କିଛି ରହିବ, ଭକ୍ତିର ରସ ରହିବନି, ଭକ୍ତି କରିବ କିନ୍ତୁ ରସ ରହିବନି, ସେ ନାମ କରିବ ନାମର ରସ ରହିବନି, କଥା ଶୁଣିବ କଥା ରସ ରହିବନି, କିଛି ତା ରସ ରହିବ, କାରଣ ହୃଦୟଟା କ'ଣ ତୁମର, ଏ ଯୋଉ ଅର୍ଣ୍ଣ ଡାଲି ସବ୍ଜି ଖଟା ସବୁ ମିଶେଇକି ଦିଆହବ କଣ ଲାଗିବ, ସେ ଖଡ଼ ଖିଚୁଡ଼ି ଭଳିଆ ଲାଗିବ, ଦେଖିବା ତୁମକୁ କାଲି ଖୁଆବ କୋଉଠି ଖିଚୁଡ଼ି ଭଳିଆ, ଖିଚୁଡ଼ିଟା ରୋଷେଇ ହେଲା ଖିଚୁଡ଼ି ଭଳିଆ ଲାଗିବ, ଅର୍ଣ୍ଣ ଡାଲି ସବ୍ଜି ସବୁ ମିଶେଇଦେବ ତା ଦ୍ୱାରା କିଛି ଗୋଟେ ଟେଷ୍ଟ, ଖଟା ମିଠା ସବୁ ସବୁ ଯେମିତି ଲାଗିବ ସେ ସେଇଭଳିଆ, ଇଏ ସେଇଭଳିଆ ଭକ୍ତିରେ ସେଇଭଳି ତୁମକୁ, ଯେତେବେଳେ ଏ କୁଟିନାଟି ଗୁଡ଼ାକ ରହିବ ହୃଦୟ ଭିତରେ ସବୁ ଛଳ କପଟ ରହିବ, ସେସବୁ ଆଉ ଛଳ କପଟ ଯାହା ମନ ଭିତରେ ରହୁଛି ତା ମନ ଭିତରେ କେବେ ଭକ୍ତିର ଆବେଶ ରହିବନି। ଏ ଭକ୍ତିର ଗୋଟେ ଆବେଶ ରହିଛି, ଆବେଶଟା କ'ଣ, ମଧ୍ୟରେ ଗୋଟେ ଆବେଶ ରହିଛି, ଆବେଶଟା କ'ଣ, ମୁଁ କେଉଁଠି ଯିବି କେଉଁଠି ଯିବି ମଦ ପିଇବି, ତା ମୁଣ୍ଡରେ ଗୋଟେ ଝୁଙ୍କିକି ରହୁଛି, ଗଞ୍ଜୁଟି ଯିବା ଗଞ୍ଜୁଟି ବସ କ'ଣ କରିବେ, ସେ ଖାଲି ଅଣୁଥିବେ ଯୁଆଡ଼େ ଗଲେ ଅଣେଇଲେ, ଯେଉଁଠି ବୁଦା ଦେଖିବେ ଗଞ୍ଜୁଟି ଛାଡ଼ିଦେବ ନା ଦେଖିବେ, ଯେ କୁଆଡ଼େ ନେଇଥାଉ ସେ ଖାଲି ଅଣୁଥିବ ତା ପାଟିକି ଦେଖିବ, ଆସି ତାକୁ ଦେଖିଦେବ ପଚାରିଦେବ, ଚିହ୍ନିଦେବ ସିଏ ଯେ ଗଞ୍ଜେଇ ଖାଆନ୍ତି ତାଙ୍କ ଲକ୍ଷଣ ସବୁ ସେ ଜାଣିଛି, ପଚାରିଦେବ ଓଠ କଳା ପଡ଼ୁଛି, ଗୋଡ଼ କଳା ପଡ଼ୁଛି, ନଖ କଳା ପଡ଼ୁଛି, ସେ ଜାଣିଦେବ ଅଳୟ ଅଛି, ପିସ୍ତଲ ଅଛି, ପିସ୍ତଲ କୁହନ୍ତି ପିସ୍ତଲ ଅଛି, ଦାସ ସେ ତାର ପୁଡ଼ିଆ ନେଇଥିବ, ତାର ଆବେଶଟା ରହୁଛି ନା ମୁଁ ଏଇ ନିଶାଟା ଖାଇବି, ତାକୁ କେବେ ତୁମେ ପାରିବ, ସେଇପାଇଁ ଯେଉଁଦିନ ଆମେ ଜମିରେ ଟ୍ରାନ୍ସଫର କରୁଥିଲେ ମ ମୁଁ ସେ କାର ବସ୍ତାଏ, ତୁମେ ତ ସବୁ ଏଣେ ବୁଲୁଥିଲ, ମୋ ମୁଣ୍ଡ କାମ କଲା, ମୁଁ ଦେଖିକି ଏ ଦୁନିଆରେ କ'ଣ ଚାଲିଛି, ଏ ଦୁନିଆରେ କ'ଣ ଚାଲିଛି, ମାନେ ଯିଏ ଭଦ୍ର ଲୋକ ସେ ଗୋଟେ ଦିନ ବି ଏଠି ରହିବନି, ଆରେ ଏଇଟା ଏଇଟା ଏତେ ଗୋଟେ ଅଭଦ୍ର ଦୁନିଆ, ଏ ଦୁନିଆଟାର କିଛି ଇଜ୍ଜତ ହିଁ ନାହିଁ। ସେ ତିନିଟା ଭଉଣୀ ଆସିଛନ୍ତି ବୁଢ଼ୀ ମାଟା, ଖାଲି ତା ଆଖରୁ ଝରଝର ଲୋଭ ହେଉଛି, ତା ଆଖରୁ ଖାଲି ଧାରଧାର ଲୋଭ ହେଉଛି, ଦୁଇଟା ପୁଅ, ଦୁଇଟା ପୁଅ ଦୁଇଟାଙ୍କ ମଦୁଆ, ଗୋଟେ ମଦ ଗୋଟେ କନସିୟସରେ ଅଛି ଆଉ ଗୋଟେ କନସିୟସରେ ନାହିଁ, ତିନିଟା ଭଉଣୀ ସବୁ ବାହା ହେଇଛନ୍ତି, ତାଙ୍କର କ'ଣ ଜମି ବୋଧେ ଟ୍ରାନ୍ସଫର ହବ, ତିନିଟା ଭଉଣୀ ସେଠି ବସୁଛନ୍ତି, ସେ ବୁଢ଼ୀ ମାଟା ଯେଉଁ ଗାଳି ଦେଉଛନ୍ତି ଓଃ ଯେଉଁ ଭାଷାରେ, ତୋ ନାଇଁ କି ତା ଝିଅଟା ତାକୁ ଗାଳି ଦେଉଛି, ଆଜି କାହିଁ କେମିତି ହେଲା ତୋର ଲାଗି, ସେ ବୁଢ଼ୀ ଖାଲି ମାନେ ବୁଢ଼ୀ ଏମିତି ହେଇଗଲାଣି ଯେ ପୁରା ଏମିତି ପତଳା, ତାକୁ ଦେଖି ମୋତେ ଦୁଃଖ ଲାଗୁଥାଏ, ଆରେ କ'ଣ ଛୁଆ ଜନ୍ମ କରି ସଂସାରରେ କ'ଣ ବେଳା, ତା ମୁହଁ ପୁରା ଶୁଖିଏ ବୁଢ଼ୀ ହେଇଗଲାଣି ପୁରା, ପୁଆଣ ମଦ ଖାଇଦେଇଛି ଏଣେ ବଟଲଟା ଦେଖାଉଛି, ବୁଝିପାରୁଛ ନା ବଟଲ କ'ଣ ଦେଖାଉଛି, ମଦ ତ ବଟଲ ଧରିକି ଆସିଛି, ବଡ଼ ଭାଇ ତାକୁ ମାନେ ଇଏ କରି ବୁଝାବୁଝି କରି ନା ମୋତେ ଟଙ୍କା ଦିଅ, ଟଙ୍କା ନହେଲେ ଦେଖେଇ ପିଇବି ଏଠି, ସତୁ ସତ କହିଲା କହିଲା ପିଲା, ସେଇ ସେଇ ଯେଉଁ ମୁଁ କାର ବସ ତୁମେ ମାନେ ଦୌଡ଼ୁଛ, ମୁଁ ଖାଲି ବସି ଦେଖୁଛି ଚାରିଗଲା, ସେ ଯେଉଁ ଘରଟା ଗୋଟେ ବାଁଶାଠି ଗୋଟେ ଘର ନାହିଁ କି, ଏ ଯେଉଁ ବସନ୍ତ ସବୁ ଲେଖନ୍ତି ସେ ସବୁ ସେକରୁ ପଳେଇଲା, ସେ ଭଙ୍ଗା ଗୋଟେ ନୂଆ ଘର ଅଛି, ପିଦି ଗାଇଲା, ପିଦି ଆସି ମାଆକୁ ଗାଳି ଦେ, କାକୁ ଗାଳି ଦେ, ଭଉଣୀ ଗୁଡ଼ା ସବୁ ଡରିଲେ, ଏଇଠି ସେ ଦେଖେଇଲା ଭାଇ କିଆ ପଇସା ଦେଣ ପିଇବି, ପଇସା ଦେଣ ଇଏ ତାକୁ କହିଲା ତୁ ଲେଖା ଦେଇ କର ସାର ନା, ମୁଁ ତ କହିଥିଲି ମୁଁ 40,000 ଦେବୁ ଆଉ ଦଶ ମାରିବି ଆଉ ଏବେ ଦେ, ସେ କହିଲା ଉଠେଇକି ଦେବି ପିଦେ, ଇଏ ତା ସବୁ କୁଆଡ଼ୁ କୁଆଡ଼ୁ ଟେମ୍ପୁ କରିକି ଆସିଛନ୍ତି, କହି ଚାଲ ଯିବା, ଇହା ଦଶଖତ କ'ଣ ମାରିବେ, ତ ପିଇଗଲାଣି ଫେଣ ପିଲା ପିଲା ପାଟରୁ ଫେଣ ବାହାରିଲା ଦୌଡ଼ି ଟିକି ପଡ଼ିଲା, ତାକୁ ପୁଣି ଧରି ଧରି କୁଆଡ଼େ ଧରିକି ଗଲେ, ସେ ବୁଢ଼ୀ ମାଟି ଖାଲି କାନ୍ଦୁଥାଏ ବୋଉ ଭାଇ, ପୁଅଟା ନା କ'ଣ କହିବେ ତାକୁ ସବୁ ସଦୁଥାନ୍ତି, ବଡ଼ ବୋଉ ଗାଳି ଦେଉଛି, ଝିଅଗୁଡ଼ା ବି ଗାଳି ଦେଉଛନ୍ତି, ଆଉ ପୁରା କଲେ ହେଣେ ସେ ତାର ଯେଉଁ କ'ଣ ଜାଣିଥିବୁ କ'ଣ ଦେଖିବା ନାହିଁ, କିଏ କିଏ ଆସୁଛ ତୁମର କ'ଣ କାହାକୁ ଦଶଖତ ମାରନ୍ତିନି, ସେ ଡାକିଲାଣି, ଡାକିଲା କ'ଣ ଇଏ ତାର ମଦ ପିଇକି ତ ୟା ପାଠରୁ ଫେଣ ବାହାରୁଛି ଆଉ, ତାକୁ ଧରିଗଲେ ସେ କହିଲେ ପଳା ପଳା ଇଏ କାକୁ ମଦଟାକୁ ଆମେ ଧରିକି ଆଣିଛୁ, ପଳା ଇଏ କିଛି କରିପାରିବେନି, ଏ ସବୁ ଆସିଥିଲେ କୁଆଡ଼ୁ ଟେମ୍ ଧରିକି କ'ଣ, ସେ ବୁଢ଼ୀଟି ଯାଉଥାଏ, ଖାଲି ଖାଲି ସେ ବୁଢ଼ୀ ମା କଥା ମୁଁ ଚିନ୍ତା କରିଥାଏ, କ'ଣ ଏ ସଂସାର ଜୀବଟା କ'ଣ କେଉଁ ଅବସ୍ଥାରେ ସବୁ ରହିଛି, ଆରେ ଭାଇ ସଂସାର ଏହା ଚାଲିଛି, ଆମେ ଭକ୍ତ ଭଗବାନଙ୍କର ଭକ୍ତ ଏତେ କୁଟି ନାଟି ଏସବୁ କ'ଣ, କୁଟି ନାଟି ବହୁତ ଖରାପ, କେବେ ବି ତୁମ ହୃଦୟ ଭିତରେ ଭଗବାନ ରହିବେନି, ତୁମେ ସବୁବେଳେ ତ ଗୋଟେ ମାନେ ଭିତରେ ଗୋଟେ ସବୁବେଳେ ଅଲଗା ଭାବନା ରହିବ, ରସ ରହିବନି କିଛି ହୃଦୟରେ, ହୃଦୟ ସବୁବେଳେ ନିର୍ମଳ ରହିବା ଦରକାର, ହୃଦୟ ନିର୍ମଳ ରହିବା ଦରକାର। କୁଟିନାଟି ନିଷିଦ୍ଧାଚାର, କୁଟିନାଟି ଜୀବହିଂସନ, ଏଇ ଜୀବହିଂସନ କଥାରେ ମନେ ପଡ଼ିଲେ, ସେଇଟା ଜୀବହିଂସନ, ଜୀବହିଂସନ କ'ଣ ଆମେ ମାରୁଛି କି କାହାକୁ, ଆମେ କ'ଣ ମାଛ ମାଂସ ଖାଉଛୁ? ଏଠି ସେ କହୁଛନ୍ତି ଦେବ ସଙ୍ଗୀତମ କୁମିବିଡ଼ ଭୂତ ତୃକ୍ ତତ୍କୃତମ ସ୍ୱାର୍ଥମ କିମ୍ବେଦ ନିରାୟତ। ଆମର ଜୀବହିଂସନ କ'ଣ? ଜୀବହିଂସନ ଶବ୍ଦଟା କ'ଣ? ଜୀବକୁ ଓଡ଼ିଆ ଜୀବକୁ ମାରିବା ହିଂସନ। ବାହାର ଲୋକମାନେ ମାଂସ ଖାଉ, ମାଛ ମାଂସ ଖାଉଛନ୍ତି ଭାଇ, ସେମାନେ ତ ମାଛ ମାଂସ ଖାଉଛନ୍ତି, ନରକକୁ ଯିବେ। ଆମର ବି ଭଜନ ସାଧନ କଲେ ଜୀବ ଜୀବହିଂସନ କ'ଣ? ଜୀବକୁ ପୀଡ଼ା ଦେବା, ତାକୁ ସବୁବେଳେ ଦୁଃଖ ଦେବା, କଠୋରତା, ପାରସ୍ୟ ବାକ୍ୟ କହିବା, କଠୋର ବାକ୍ୟ କହିବା ସବୁବେଳେ, ଏଇଟା ଜୀବହିଂସନ ଯାଏ। ଗୋଟେ ଜୀବ ତାର କର୍ମରେ ସେ ଯଦି କାହିଁ ପରମହଂସ ମାନେ କାହିଁକି ଆଉ ଲୋକ ସେମାନେ ମିଶନ୍ତିନି, କେଉଁ ଲୋକର ଦୋଷ କାହିଁକି ଦେଖନ୍ତିନି, କାହା କିଛି, ସେ ପରମହଂସ ହେଇଗଲେ ନା। ତ ଆମେ ଆମର ଷ୍ଟାଣ୍ଡାର୍ଡଟା ସେମିତି ରହିଯିବ, ଆମେ ଦେଖୁଛୁ ଏଇଟା ଭୁଲ ଏଇଟା ଠିକ, ପରମହଂସ ମାନେ ଭୁଲ ଠିକ କିଛି ଦେଖନ୍ତିନି। ତୁମେ କହିଲେ ଚାହିଁଲେ ବି ତୁମେ ଇମିଟେଟ୍ କରିପାରିବନି, ତୁମେ ମୁଁ ବି ସେମିତି କାହାକୁ ଦୋଷ ଦେଖିବିନି, ହେଇ ପାରିବନି, ଦୋଷଟା ନ କହିଲେ ତୁମ ମୁଣ୍ଡ ଭିତରେ ରହିବ, କାରଣ ତୁମେ ସେ ସ୍ଥିତିକି ଯାଇନ। ତୁମେ ତ ଜାଣିପାରିବ ଗୋଟେ ଆତ୍ମା ଏ ଶରୀର ସହିତ କ'ଣ, ଶରୀର ଯାହା ସେ କରୁଛି ଭୁଲ ଠିକ କରୁଛି, ଏଟା ଶରୀର କର୍ମ, ମୋର ସେଥିରେ କ'ଣ ଲିଙ୍କ ରହିଛି, ଗୋଟେ ଆତ୍ମା, ଆଉ ସେ ବି ଯାହା କରୁଛି ତାର କର୍ମ ହିସାବରେ କରୁଛି, ତ ଭଗବାନ ତାର କର୍ମର ସାକ୍ଷୀ, ମୁଁ କ'ଣ ଏଥିରେ ମୁଣ୍ଡ ପୁରେଇ ହେଉଛି, ମୋର କ'ଣ ଆବଶ୍ୟକ ଅଛି। ପରମହଂସମାନେ ହିଁ କେବଳ ରହିପାରିବେ, ସେମାନେ କାହାର ସେଥିପାଇଁ ସେ ତାଙ୍କ ଦୃଷ୍ଟିରେ ସମସ୍ତେ ଭଗବାନଙ୍କର ନିର୍ଦ୍ଦେଶ ଚାଲିଛନ୍ତି, ସେ କାହାର ଦୋଷ ଦେଖନ୍ତି। ଜୀବ ପାଇଁ ଏଇଟା ହେଇପାରିବନି, ଆମର ସାଧାରଣ ଅବସ୍ଥାରେ ଏଇଟା ହେଇପାରିବ, ଆମେ ଯେତେବେଳେ ସେ ଚେତନାକୁ ନ ଆସିବା, ଆତ୍ମଚେତନାକୁ ନ ଆସିବା, ସେଟା ହେଇପାରିବନି। ଗୋଟେ ଜୀବର ଦୋଷକୁ ଦେଖିକି ଯେତେବେଳେ ବ୍ୟତିବ୍ୟସ୍ତ ନ ହବା, ବା ସେ ଦୋଷଟା ତୁମକୁ, ଦୋଷୀର ଦୋଷଟା ଯେତିକି କ୍ଷତି କରୁନି, ଦୋଷୀର ଦୋଷଟା ଯେତିକି କ୍ଷତି କରୁନି, ଦୋଷ ଦେଖିବା ଲୋକର ଅଧିକ କ୍ଷତି କରୁନି। ପ୍ରଭୁ ଉଦାହରଣ ଦିଅନ୍ତିନି, ସେ ଯୋଉ ସ୍ତ୍ରୀ ଲୋକଟା ନଦୀ ପାର ହେଇକି ଯାଉଛି, ନଦୀ ପାର କରୁଛି କିଏ, ଦିଅଣ ବାବା ଯାଉଥିଲେ ନା କ'ଣ, ଦିଅଣ ବାବା ଯାଉଥିଲେ, ସେ ପ୍ରଭୁ ସେ ଉଦାହରଣ ଦିଅନ୍ତି, ସେ ନଦୀ ପାର କରୁଛି, ସେ ଜଣେ ତାକୁ ସେ ସ୍ତ୍ରୀ ଲୋକ କହିଲା ଆମେ ପାରି ପାରିନି, ମୋତେ ଟିକେ କାନ୍ଧେଇକି ପାର କରିଦେ, ସେ ତା 10 ମିନିଟ୍ 15 ମିନିଟ୍ ଲାଗିଲେ ତ କାନ୍ଧେଇକି ପାର କରିଦେଲା, ସେ 10 ମିନିଟ୍ ପାର କରିଦେଲା, ଯିଏ ସାଙ୍ଗରେ ଥିଲା ସେ ସାବଧାନ ସବୁଆଡେ 10 ବର୍ଷ ଗାଇଲା, ଦେଖ ଇଏ ଗୋଟେ ବାବାଜୀ ହେଇଛି, ଇଏ ତାର ସେ ସ୍ତ୍ରୀଟାକୁ କାନ୍ଧରେ ବସେଇକି ନେଲା, ତାହେଲେ କାମ ମୁଣ୍ଡରେ ରହିଲା, ସେ 10 ମିନିଟ୍ ସଙ୍ଗ କଲା କି 10 ବର୍ଷ କଲାଣି। ଭକ୍ତି ଜୀବନଟା କ'ଣ ସେଟା ବୁଝିବା ଦରକାର, ଏଇଥିପାଇଁ ପରମହଂସ ମାନେ ତାଙ୍କର ସବୁ ସେମାନେ ତ ପରମହଂସ ହେଇଯାଇଛି, ଆମେ କ'ଣ, ଆମେ ସେଟା ବ୍ୟତିବ୍ୟସ୍ତ ହେଇଯିବା, ଏଇଟା ଗୁଣ ଏଇଟା ଦୋଷ ଏଇଟା ବିଚାର ଏସବୁ ରହିବ। ଯେତେବେଳେ ଜଣେ ଅତି ଉନ୍ନତ ସ୍ଥିତିକି ଯିବ ସେ ବୁଝିପାରିବ, ଗୋଟେ ଜୀବ ଯଦି ଜୀବର ଦୋଷକୁ ଦେଖିଥାନ୍ତି ତାର ମହାପ୍ରଭୁ କେବେ ନାମ ଧରିକି ଆସିନଥାନ୍ତି। ପ୍ରତ୍ୟେକ ଜୀବ କ'ଣ ତାର ତ ଦୋଷ ଅଛି ନା, ଜୀବକୁ ଜୀବର ଦୋଷକୁ ଦେଖିବେ ତାହେଲେ ସାଧୁମାନେ କେବେ ଜଗତକୁ ଆସନ୍ତିନି, ସେ କାହାକୁ ପ୍ରଚାର କରନ୍ତିନି, କାହିଁ କାହା ସାଙ୍ଗରେ ତୁମକୁ ପ୍ରଚାର କରିବାକୁ ପଡ଼ିବ, ଦୋଷୀ ଜୀବ ଗୁଡାକ ସାଙ୍ଗରେ କାହା ସାଙ୍ଗରେ ମିଶିବାକୁ ପଡ଼ିବ, ତୁମେ କେବଳ ଏଇ ପାପୀ ଜୀବ ସାଙ୍ଗରେ ମିଶିବ, ସେ ଆଗେ ଦେଖୁନେ କ'ଣ କହିଯିବା ବୋଲି, ଆଉ କ'ଣ ତୁମେ ଭିତରେ କେମିତି ଭକ୍ତ ହେଲ, ଯିଏ ଭକ୍ତ କରେଇଲା ହଁ ଆଉ କେମିତି ହେଲ, ତୁମେ ଆଗେ କେମିତି ଜାଣିଲ ଇସ୍କନ କିଏ ଆସିଥିଲା, ହଁ ସେଣ୍ଟର ଥିଲା ବୋଲେ, ହଁ ଦେଖ ତା ପୂର୍ବରୁ ଆମିଷ କିଏ ହଉଥିଲା କି ନାହିଁ, ଆମିଷ କିଏ ହଉଥିଲା, ତେଣୁ ତୁମକୁ ଗୋଟେ ଗୋଟେ ଜୀବକୁ ତାକୁ ବୁଝା ହଉଛି, ଆଗେ ତୁମେ ଆମିଷ ଛାଡ଼, ପ୍ରତ୍ୟେକ ଜୀବ ପ୍ରତ୍ୟେକ ଯୋଉମାନେ ଆସୁଛନ୍ତି ଆଗେ ସେ କ'ଣ ଗୋଟେ ପାପି ଜୀବ ଥିଲେ ନା, ତାକୁ ବୁଝା ହଉଛି ତୁମେ ଆମିଷ ଛାଡ଼, ତୁମକୁ ଫାଷ୍ଟ ଡିଲିଂସ କରିବାକୁ ପଡ଼ିବ ଗୋଟେ ପାପି ଲୋକ ସାଙ୍ଗରେ, ଧର୍ମାତ୍ମା ଲୋକ ସାଙ୍ଗରେ ନୁହେଁ, ସେ କହିଲେ ଆମିଷଟା ସିନା କେବଳ ଆମିଷଟା ନୁହେଁ, ତାପରେ ତାର ଯେଉଁ ସବୁ ପୁରୁଣା ସ୍ୱଭାବ ସବୁ ରହିଛି ତ ତା ସହିତ ଡିଲିଂସ କରିବାକୁ ପଡ଼ିବ, କି ମନ୍ଦିରକୁ ଆସିବ ସେ ଟିକେ ପ୍ରସାଦ ପାଇଲାନି, ସେ କ'ଣ କରିବ, ସାଙ୍ଗେ ସାଙ୍ଗେ ଅଭିମାନ କରିକି ଦୀପଦ କଦି କହି ପଳେଇଲା, କି ମାଛ ମାଂସ ଖାଉଥିଲା, କେତେ ଦୁଃଖରେ ରହିଥିଲା, ଭଗବାନ ଜାଣିନଥିଲା, ଏ ଶ୍ୱଶୁର ଘରକୁ ଗଲେ ତତେ ଖାଇବାକୁ ନଦେ, ତୁ କିଛି କହିପାରିବୁ, ସେଠି କିଛି କହିପାରିବୁ, ଶ୍ୱଶୁରାଳ ଯାଇ କହିବି ମତେ ମାଛ ଝୋଳ ଦିଅ ବୋଲି, ସେଠି ଏଠି ମଠମନ୍ଦିର ହେଲେ ଲୋକ ଯିବ ଦୋଷୀ ନା, ତାର ପୂର୍ବରୁ ଦୋଷ ସବୁ ରହିଛି, ତୁମେ ଗୋଟେ ତୁମେ ଦୋଷୀ ଯିବ ସାଙ୍ଗରେ ତୁମକୁ ଡିଲିଂସ କରିବାକୁ ପଡ଼ିବ, ସାଧୁମାନେ ଜାଣନ୍ତେ ଜୀବର ସ୍ୱଭାବ ହେଉଛି ଏହା, କ'ଣ ଦରକାର ଅଛି, ସେଥିପାଇଁ ପରମହଂସ ମାନେ କାହାର ସଙ୍ଗ କରୁନଥିଲେ, ଭଜନାନନ୍ଦ ମାନେ କାହାର ସଙ୍ଗ କରନ୍ତିନି, ସେ କୁହନ୍ତି ଏଇଟା ସବୁ ଭଜନରେ ବାଧା। ଭଜନ ବାଧା ନା, ଗୋଟେ ଜୀବମାନଙ୍କ ସାଙ୍ଗରେ ରହିବ ତୁମେ, ଦେଖ ବିଶୃଙ୍ଖଳା, ଏଗୁଡ଼ା ସବୁ ଭଜନର ବହୁତ ବଡ଼ ବାଧା ଭଜନାନନ୍ଦୀ ମାନଙ୍କର। କିନ୍ତୁ ଗୋଷ୍ଠୀ ଯେଉଁମାନେ, ଯେହେତୁ ଆମର ଆଚାର୍ଯ୍ୟମାନେ ଗୋଷ୍ଠୀ ଆନନ୍ଦୀ ଆମକୁ ଶିଖେଇଛନ୍ତି ଭଜନ କରିବାରେ, ତୁମର ସମର୍ଥମ କେବେ ମୁଁ କୁଟିଆ ରହିକି ଭଜନ କରେ, କୁଟିଆ କେବେ ଭଜନ କରିପାରିବ ନାହିଁ, କାହିଁ କରିପାରିବନି ନା। ଭଜନର ଯାହାର ଭଜନର ସ୍ପୃହା ରହିଛି, ଯିଏ ନିଜ ଆତ୍ମଚେତନା ଲାଭ କରିଛି, ସିଏ ଯେଉଁଠୁ ରହିବ ଭଗବାନଙ୍କୁ ଭଜନ କରିଦେବ, ତାର ଦେହ ଡିମାଣ୍ଡଟା ନାହିଁ, ସେ ଭଜନ କରିପାରିବ। ତୁମେ ଯେଉଁଠିରୁ ରୋଷେଇ ଖାଇବାଟା 9 ବାଜିଲାଣି, ତ ପେଟ ମୋଡ଼ିଲାଣି, ତୁମ ଆବଶ୍ୟକତା ରହିଛି। ତେଣୁ ଆଚାର୍ଯ୍ୟମାନେ ଜାଣିଛନ୍ତି ନା, ଏମାନଙ୍କୁ ଗୋଷ୍ଠୀ ଆନନ୍ଦରେ ପୁରିବାକୁ ପଡ଼ିବ, ନା ଏମାନେ ଭଜନାନନ୍ଦୀ ଭଜନ କରିପାରିବେନି, ଏମାନଙ୍କ ସଂସ୍କାର ନାହିଁ, ସେତିକି ସ୍ଥିତିକି ଯାଇନାହାନ୍ତି, ସେଥିପାଇଁ ଆମକୁ ଆଣି ପୁରେଇଲେ। ତ ଆଚାର୍ଯ୍ୟମାନେ ଯେହେତୁ ଆମକୁ ଏ ପନ୍ଥା ଦେଇଛନ୍ତି, ଆଉ ଏଇଟା ହେଉଛି ମହାପ୍ରଭୁ ଭିତରେ ଖୁସି ହୁଅନ୍ତି, କାରଣ ଯିଏ ନିଜର ଉପକାର କରିଦେଉଛି ଭଗବାନଙ୍କ ଦୁଷ୍ଟ ସେ ବଡ଼ ନୁହେଁ। ଯିଏ ଗୋଟେ ଜୀବକୁ ସାହାଯ୍ୟ କରୁଛି, ଆମର କ'ଣ ଆମର ଯେଉଁ ପ୍ରସେସଟା ରହିଲା ପ୍ରହ୍ଲାଦ ମହାରାଜଙ୍କର ପ୍ରସେସ ହିସାବରେ, ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ କହୁଛନ୍ତି ତୁମେ ପଳେଇ ଆସ, ମୋ ପାଖକୁ କାହିଁକି ଅସୁର ସମାଜ ରହୁଛ, ସେ କହିଲେ ନା ମୁଁ ଯିବିନି, ପ୍ରାୟଣ ଦେବ ମନ ଏସ ବିମୁକ୍ତି କାମା ମୌନୀ ଚରନ୍ତି ବିଜନୈନ ପରାର୍ଥ ନିଷ୍ଠା। ମୁନିମାନେ ବିଜନରେ ରହୁଛନ୍ତି, ଏକାକୀ ରହୁଛନ୍ତି, ଦେବ ମୁନିମାନେ ସବୁ ସ୍ୱାର୍ଥପର, କିନ୍ତୁ ମୁଁ ସେମିତି କରିପାରିବିନି, ମୁଁ ଏ ଜୀବମାନଙ୍କୁ ଉଦ୍ଧାର କରି ଏଇ ପ୍ରସେସଟା ଆମର କାର୍ଯ୍ୟ କରୁଛି। ଆମେ ତ ସେମିତି ସମର୍ଥମାନ ଜୀବ ନାହାନ୍ତି ଭଗବାନଙ୍କୁ ଭଜନ କରିକି ଆମେ ସନ୍ତୁଷ୍ଟ କରିଦେବା, ତେଣୁ ସାଧୁଗୁରୁମାନେ ଯେଉଁ ପ୍ରସେସ ଦେଇଛନ୍ତି ଆମେ ତାଙ୍କୁ କେବଳ ଅନୁସରଣ କରୁଛେ। ଚେତନାଟା ସେମିତି ହେଇନି ନା, ଆମର ସେମିତି ଚେତନାର ମାର୍ଜିତ ଅବସ୍ଥା ଆସିନି, ସେଥିପାଇଁ ଏଇ ଏଇ କଥାରେ ପଡ଼ିଥିଲା, ନିଷିଦ୍ଧାଚାର କୁଟିନାଟି ଜୀବ ହିଂସ, ଜୀବର ଯେଉଁ ସବୁବେଳେ ଗୋଟେ ଜୀବକୁ ପୀଡ଼ା ଦେବା ଭଲ ନାହିଁ। ସଂସାରରେ ସବୁବେଳେ ଗୋଟିଏ କଥା ମନେ ରଖିବ, ସଂସାରରେ କେହି ସୁଖରେ ନାହାନ୍ତି, ବିଶେଷ କରି ସଂସାରରେ ଯିଏ ରହୁଛନ୍ତି ସେ କେବେ ସୁଖରେ ନାହାନ୍ତି। ଆମେ ଯିଏ ସୁଖରେ ନାହିଁ ତାକୁ ଆପଣଙ୍କ ଦୁଃଖ ଦେବା, ସଂସାରରେ ସମସ୍ତଙ୍କର କିଛି ନା କିଛି, ସାଧୁର କିଛି ପ୍ରୋବ୍ଲେମ୍ ରହିଛି, ସଂସାର ଲୋକର କିଛି ପ୍ରୋବ୍ଲେମ୍ ରହିଛି, ସଂସାର ସମସ୍ତଙ୍କର କିଛି ପ୍ରୋବ୍ଲେମ୍ ରହିଛି। ଯେତେବେଳେ ଜୀବମାନେ ଦୁଃଖରେ ରହିଛନ୍ତି ଆମେ କାହାକୁ ସୁଖ ଦେଇପାରୁନା, ଦୁଃଖ କାହିଁକି ଦେବା, ଏଇଟା ବିଚାରଶୀଳ ଲୋକମାନେ। ଆମେ ଯେତେବେଳେ ଛୋଟ ପିଲା ହେଇଥିଲୁ ଆମକୁ ସବୁ ଶିଖାଯାଏ, ମାଷ୍ଟର କୁହନ୍ତି ଗୋଟେ ଗୋଟେରେ କୁହନ୍ତି, ତୁମେ ଯଦି କାହା ମୁହଁରେ ହସ ଫୁଟେଇ ପାରୁନ, ତା ଆଖରୁ ଲୁହ ଝରିବାର ତୁମର କ'ଣ ଅଧିକାର ଅଛି, ତୁମେ ତ କାହାକୁ ଗୋଟେ ଖୁସି କରିପାରୁନ, ତାକୁ ଦୁଃଖ କାହିଁକି ଦେବ। ଭକ୍ତିରେ ଏଇଟା ବହୁତ ସହାୟକ ଜିନିଷ, ଭକ୍ତିରେ ଜଣେ ସବୁବେଳେ ଚେଷ୍ଟା କରିବା ଦରକାର, ମୁଁ କେମିତି କାହା ପାଇଁ ଗୋଟେ ପ୍ରୋବ୍ଲେମ୍ କ୍ରିଏଟ୍ କରିବିନି, ଆମେ ଠିକ୍ ଠିକ୍ କାମ କରୁ, ଯଦି ପ୍ରୋବ୍ଲେମ୍ କିଏ ଭାବୁଛି ସେଟା ତାର ନିଜର, ସେଟା ସେ ଅଲଗା ହେଇପାରେ, କିନ୍ତୁ ସବୁବେଳେ ପୀଡ଼ାଦାୟକ ଏ ଜୀବହିଂସନଟା ଭଲ ନୁହେଁ। ସବୁବେଳେ ଜଣଙ୍କୁ କଠୋର କଥା କହିବା, ହିଂସା କରିବା, ଦ୍ୱେଷ କରିବା, ଏସବୁ ଭଲ ନାହିଁ। ପ୍ରତ୍ୟେକ ବ୍ୟକ୍ତି ତାର କର୍ମଫଳ ହିସାବରେ ସେ ଜଣେ ଭଜନ କଲେ ହିଁ ତାର ସ୍ୱଭାବ ବଦଳିବ, ପ୍ରତ୍ୟେକ ବ୍ୟକ୍ତି ତାର କର୍ମଫଳ ହିସାବରେ ସେ ଯାଉଛି, ଆମେ ତାକୁ କ'ଣ କରିପାରିବେ, ତାକୁ ସଦ୍ବୁଦ୍ଧି, ସେ ଲୋକମାନେ କ'ଣ ରାଗିଗଲେ କ'ଣ କୁହନ୍ତି, ସାଧୁମାନଙ୍କୁ ଦେଖିକି ଗାଳି ଦେବ, ସାଧୁ ସାଧୁମାନେ କ'ଣ କହିବେ, ବ୍ରାହ୍ମଣକୁ ଗାଳି ଦେବେ, ବ୍ରାହ୍ମଣ କ'ଣ କହିବେ, ତୋର ସର୍ବନାଶ, ହଉ ବାପା ମାଆକୁ ଗାଳି ଦେବେ, ବାପା ମା କ'ଣ କହିବେ, ଭଗବାନ ତତେ ଭଲ ବୁଦ୍ଧି ଦିଅନ୍ତୁ, ବାପା ଏଇଆ କୁହନ୍ତି ନା, ହଉ ଆଉ କ'ଣ କହେ, ପ୍ରଭୁ ଟିକେ ଭଲ ବୁଦ୍ଧି ଦିଅନ୍ତୁ, ସାଧୁ କ'ଣ କୁହେ, ସାଧୁକୁ ତୁମେ ଗାଳି ଦେବ, ସାଧୁକୁ କୁହେ ତତେ ସଦ୍ବୁଦ୍ଧି ପ୍ରାପ୍ତ ହଉ, ସଦ୍ବୁଦ୍ଧି ପା ତାପରେ ଜାଣିବ ଠିକ କ'ଣ ଭୁଲ କ'ଣ। ମହାପୁରୁଷ ସେଥିପାଇଁ ମନା କଲେ, ଭଜନ କଲା ମାତ୍ରେ ଏଗୁଡ଼ିକ ଆସିବ, ଉପଶାଖା ଗୁଡ଼ିକ ନିଷିଦ୍ଧାଚାର କୁଟିନାଟି ଜୀବ ହିଂସନ ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା, କ'ଣ ଏଟା ସବୁ ଉପଶାଖା, ଭକ୍ତି କଲା ମାନେ ଏଗୁଡ଼ା ସବୁ ଉଠିବ। ପୂଜା, ପୂଜା ମାନେ କ'ଣ, ମୋତେ ସମ୍ମାନ ଦିଅନ୍ତୁ, ଏଟା ସବୁ ଜୀବରେ ଆସିବ ଭକ୍ତି କଲା ମାନେ। ଭକ୍ତିରେ ବୁଝିବା ପାଇଁ ସମୟ ଲାଗେ, ତୁମେ କେତେ ପ୍ରଚାର କର, କେତେ ମନ୍ଥ ମନ୍ଦିର କର, ତୁମେ କେତେ ସେବା କର, ଭଗବାନଙ୍କ ପାଖରେ ତୁମ ଜିନିଷଟା ପହଞ୍ଚିଲା ପରେ ତୁମ ପାଖକୁ କିଛି ଫେରିବ। ପ୍ରଭୁ ଗୁରୁକୃଷ୍ଣ ତାକୁ ସ୍ୱୀକାର କରେ ନା, ତୁମକୁ ତ ଜ୍ଞାନ ଆସିପାରିବନି, ତୁମେ ସେ ଷ୍ଟାଣ୍ଡାର୍ଡ ବୁଝିପାରିବନି, କରୁଥିବ ସବୁ, ନହେଲେ ଏଇ ଅନର୍ଥ ଗୁଡ଼ା ରହିବ। ପୂଜା, ମୋର ସମ୍ମାନ ଦରକାର, ଲାଭ ମୋର କେମିତି ସବୁଥିରେ ପ୍ରଫିଟ୍ ହବ, ଏଇଟା କେମିତି ଏଇଟା ପାଇବି ଏଇଟା ପାଇବି, ଆଉ ପ୍ରତିଷ୍ଠା ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା କ'ଣ, ଏସବୁ ଉପଶାଖା କରିବେ ଛେଦନ ତବେ ଲତା ଯାଏ ଗୋଲକ ବୃନ୍ଦାବନ, ଏ ଉପଶାଖା କ'ଣ ତବେ ଏ ଉପଶାଖା ଗୁଡ଼ା ସବୁ ଛେଦନ କରିବାକୁ ପଡ଼ିବ, କାଟିବାକୁ ପଡ଼ିବ, ଏଟା କରିବ କିଏ, ତୁ ସାଧ କରିବ ନା, ଭଜନ କି ତୁମ ପାଇଁ କରିବ, ଗୁରୁ ତୁମ ପାଇଁ ଭଜନ କରିବେନି, ଭଗବାନ ତୁମ ପାଇଁ ଭଜନ କରିବେନି, ସଂସ୍ଥା ତୁମ ପାଇଁ ଭଜନ କରିବନି, ସଂସ୍ଥା ତୁମକୁ ସବୁ ଫ୍ୟାସିଲିଟି ଦଉଛି, ପରମ୍ପରାର ଆଚାର୍ଯ୍ୟମାନେ ଆମ ପାଇଁ ସବୁ ତିଆରି କରିଦେଇଯାଇଛି, ଗ୍ରନ୍ଥ ରଚନା କରିଦେଇଗଲେ, ଜୀବ ବୁଝିବା ପାଇଁ ସବୁ ସବୁ ସରଳ କରିଦେଇଗଲେ, ବିଗ୍ରହ ପ୍ରତିଷ୍ଠା କଲେ, ଆମେ କେବେ ଆଶା କରିବା ଉଚିତ ନୁହେଁ ଆମ କାର୍ଯ୍ୟଟା ଅନ୍ୟ କିଏ କରିବ, ତୁମେ ସବୁ ତୁମ ପାଇଁ କରିଦେଲେ, ରୋଷେଇ କରି ସବୁ ଦିଆହେଇଛି, ତାପରେ ଖାଇବା କାମଟା କାହାର, ତୁମକୁ ରୋଷେଇ କରି ଦିଆଯିବ, ଖାଇବା କାମଟା କାହାର, ତୁମ ହାତରେ ଖାଇବାକୁ ପଡ଼ିବ, ତୁମେ ଢୋକିବାକୁ ପଡ଼ିବ, ହଜମ ଶକ୍ତି ତୁମର ଥିବା ଦରକାର, ଆଉ ତୁମେ ଖାଇଦେଇ କହିବ କିଏ ହଜମ କରୁ, ତୁମକୁ ଖାଇବାକୁ ପଡ଼ିବ, ସେଇଟା ଭଜନଟା ସେୟା, ତୁମକୁ ସବୁ ଫ୍ୟାସିଲିଟି ଦିଆଯାଉଛି, ସାଧବ ଗୁରୁ ତୁମେ ସବୁ ବ୍ୟବସ୍ଥା କରିଦେଲେ, ଭଜନ ତୁମକୁ କରିବାକୁ ପଡ଼ିବ, ସେଇଟା ତୁମର ଦାୟିତ୍ୱ, ଗୁରୁ କୃପାର ଅର୍ଥ ଏହା ନୁହେଁ ଯେ ତୁମକୁ କିଛି କରିବାକୁ ପଡ଼ିବନି, ଗୁରୁ କୃପାର ଅର୍ଥଟା ହଉଛି ଏହା, ଗୁରୁଙ୍କର ଉପଦେଶକୁ ନେଇକି ନିଜେ ନିଜକୁ ଭଜନ କରିବାକୁ ପଡ଼େ, ସେ ପଥରେ ଚାଲିବାକୁ ପଡ଼େ, କରିବ ତ ନିଜେ, ଆମେ ନିଜେ କରିବାକୁ ପଡ଼ିବ, ଆମ ପାଇଁ କି କରିବେନି, ଭଜନଟାକୁ ସବୁବେଳେ ନିଜର କରିବାକୁ ପଡ଼ିବ, ଆମେ ସଂସ୍ଥାକୁ ବଦନାମ ଦେବା ଦରକାର ନାହିଁ, ସଂସ୍ଥା ଥିଲେ ବୋଲି ଆଜି ଆମେ ଆସିଛେ, ଭଜନ କରିବା ଲୋକ ସବୁଆଡ଼େ ଭଜନ କରିନବ, ତାର କିଛି ଅସୁବିଧା ନାହିଁ, ସେ ଭଗବାନ ଡାକିଲେ ମାନେ ଭଗବାନ ତା ପାଇଁ ବ୍ୟବସ୍ଥା କରିଦେବେ, ତୁମର ମୋଟିଭଟା କ'ଣ, ତୁମର ଉଦ୍ଦେଶ୍ୟଟା କ'ଣ ଭଗବାନ ଜାଣୁଛନ୍ତି, ସବୁବେଳେ ଗୋଟେ ଇମ୍ପୋର୍ଟାଣ୍ଟ ହେଉଛି ଏଇଟା, ସବୁଠୁ ବଡ଼ ଗୁରୁତ୍ୱ ହେଉଛି ତୁମର ଉଦ୍ଦେଶ୍ୟ କ'ଣ, ତୁମେ କ'ଣ ଚାହୁଁଛ ସେଇଟା ଜଗତ ଆଗରେ ପେଶ କରିବା ଦରକାର ନାହିଁ, ତୁମେ କ'ଣ ଚାହୁଁଛ କୃଷ୍ଣ ଜାଣିଛନ୍ତି ଭଲ ଭାବରେ, ସେଇପାଇଁ ସେଇଭଳିଆ ତୁମ ପାଇଁ ବ୍ୟବସ୍ଥା କରିବେ, ତୁମ ଭିତରେ ଯେଉଁ କାମନା ଥିବ ସେଇ ହିସାବରେ କୃଷ୍ଣ ବ୍ୟବସ୍ଥା କରିବେ, ସେଥିପାଇଁ ତୁମେ କାହାକୁ ଦୋଷ ଦେଇପାରିବେନି, ତୁମେ ତ ଚାହୁଁଛ ମୁଁ ଭଗବାନ ମୁଁ ସରଳ ରହିକି ମୋର ଆପଣ ଟିକେ ସେବା କରି ଜୀବନଟା କାଟିବି, କେମିତି ଆପଣଙ୍କୁ ପାଖକୁ ଯିବି, ଭଗବାନ ସେ ବ୍ୟବସ୍ଥା କରିବି, ଆମକୁ ନିଜକୁ କରିବାକୁ ପଡ଼ିବ, ଆଉ ଏ ଉପଶାଖା ଗୁଡ଼ା ସବୁ କାଟିବାକୁ ପଡ଼ିବ, ଜୀବ ହିଂସନ କଥାରେ ମନ ପଡ଼ିଲା, ନିଷେଧ ଦ୍ୱାରା କୋଟି ନାଟି ଜୀବ ହିଂସନ ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା କ'ଣ, ନା ସ୍ତବ୍ଧ ହେଇଯିବ, ତୁମ ଶାଖାଟା ବଢ଼ିପାରିବନି, ଆଉ ଭକ୍ତିଟା ବଢ଼ିପାରିବନି, ଏଗୁଡ଼ା ରହିଲା ମାନେ ଅନର୍ଥ, ଘାସ ଉଠିଗଲେ, ଘାସ ଉଠିଗଲେ କ'ଣ କରିବ, ଘାସ ଘାସ ଉଠିଗଲେ ଧାନକୁ ବଢ଼େଇବାକୁ ଦେବ, ଆଉ ଗଛକୁ ବଢ଼େଇବାକୁ ଦେବ, ଚାପିଦେବ, ଆଉ ସାରଟା ସେଟା ନେଇଗଲା, ସେ ଉପଶାଖା ଗୁଡ଼ା ସବୁ କାଟିବାକୁ ପଡ଼ିବ, ନାରଦ ମୁନି ସେ କଥା କହୁଛନ୍ତି, ଦେଖ ଯାହାଙ୍କୁ ନରଦେବ ଭୂଦେବ କୁହାଯାଉଥିଲା, ଚକ୍ରବାସୀ କଥା ଲେଖୁଛନ୍ତି ତାଙ୍କ ଟୀକାରେ, ନରଦେବ ଭୂଦେବ ସଙ୍ଗୀତମ ଅପି ଅନ୍ତେ ମରଣାନ୍ତରମ ସ୍ୱାଦିବି ଭକ୍ଷିତମ ପୁତ୍ରାଦିବି ଦଗ୍ଧମ ଚେତ୍ କୁର୍ମି ସଙ୍ଗୀତମ ଭକ୍ଷିତମ ଚେତ୍ ବିଟ୍ ସଙ୍ଗୀତମ ଦଗ୍ଧମ ଚେତ୍ ଭସ୍ମ ସଙ୍ଗୀତମ ଭବେତ୍ ତସ୍ୟ ଦେହସ୍ୟ କୃତେ ଯତ୍ ଭୂତଦ୍ରୋହ ଯତ୍ ଭୂତଦ୍ରୋହାତ୍ ଯତ୍ ଭୂତଦ୍ରୋହାତ୍, ଯେଉଁ ଦେହ ପାଇଁ ଏତେ କାଣ୍ଡ କାରଖାନା ଚାଲିଛି ସେ ଦେହର ପରିଣତି ହେବ କ'ଣ, ଭସ୍ମ କୃମି ପିଷ୍ଟା, ଆଉ କିଛି ହେବ, ତୁମେ ସମ୍ମାନ ପାଇଥିଲେ ବି ସେ ଦେହଟାକୁ ନେଇ ପୋଡ଼ା ହେବ, ନୋବେଲ ପୁରସ୍କାର ପାଇଥିଲେ ବି ସେ ଲୋକ ସେ ଦେହଟା ନୋବେଲ ପୁରସ୍କାର ପାଇଥିବା ଲୋକର ଦେହ କେଉଁଠି ରଖାଯାଇନି ରିଜର୍ଭ କରିକି, ସେ ବି ଦିନ ଭସ୍ମ କୃମି ପିଷ୍ଟା ହେବ, ଦେହର ଗତି ହେଉଛି ଏହା, ତାପରେ ଜୀବ କାହିଁ କଷ୍ଟ ଦେବ, ନାରଦ ମୁନିଙ୍କର ପ୍ରଶ୍ନ ହେଉଛି ଏହା, ଆଉ ଗୋଟେ ଜୀବ କାହିଁ କଷ୍ଟ ଦେବ, ଭୂତଦ୍ରୋହ କାହିଁ କରିବ, ପ୍ରବଚନ କାହା ପାଇଁ ଦଉଛନ୍ତି, ଦି ଭାଇଙ୍କ ପାଇଁ ନା, ଦି ଭାଇ ମଦିରା ପାନ କରୁଛନ୍ତି, କେବଳ ଦେହ ଆଡକୁ ଟାଣୁଛନ୍ତି, ଦେହର ଗତିଟା କ'ଣ, ଦେହକୁ ସୁଖ ଦେବା ପାଇଁ ଏମାନେ କରୁଛନ୍ତି, ଦେହର କ'ଣ ପରିଣତି, ତାକୁ ଭାଗବତ ବୁଝାଉଛନ୍ତି, ନାରଦ ମୁନି ଭଳି ମହାତ୍ମା ଦଶମ ସ୍କନ୍ଦ ଭଳି ଭାଗବତମରେ କୃଷ୍ଣ ଲୀଳାରେ ଏଇ ପ୍ରବଚନ ଦଉଛନ୍ତି, ସେଥିପାଇଁ ଶେଷର ତାଙ୍କୁ ଆଶୀର୍ବାଦ କରିବେ, ଅଭିଶାପ ଆଶୀର୍ବାଦ କରିବେ, ଯାଅ ଯୋଉ ଦେବ ଦୁର୍ଲଭ ଦେହକୁ ତୁମେ ନଷ୍ଟ କଲ, ଆଜି ଯାଅ ଠିଆ ହେବ ବୃକ୍ଷ ହେଇକି, କଲ୍ୟାଣ ଥିଲା ତାଙ୍କର, ବୁଝିପାରିବେ ଦିନେ ସମୟ ଆସିବ ମୁଁ ତାଙ୍କର କ'ଣ ଉପକାର କରିଛି, ଦେହ କିମର୍ଣ୍ଣ ଦାତୁମ ସୁମ ନିଷେକ୍ତୁ ମାତୁରେ ବଚ ମାତୁ ପିତୁ ବାବଲିନମ କ୍ରେତୃ ଅଗ୍ନେ ସୁନୋ ପିବାହ, ଏ ଶରୀର ମାନେ ଶ୍ଳୋକରେ କହୁଛନ୍ତି ଶରୀର କାହାର, ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇନି। ଈଶ୍ୱରଟା କାହାର, କାହାର ଈଶ୍ୱର ହେଲେ କାହା ସାର, ତୁମର ତୁମର ଶରୀରଟା, ଦେହ ଦେହଟା କାହାର, ଆତ୍ମାର କି ଦେହଟା କାହାର, ଆତ୍ମାର ଯଦି ଆତ୍ମାର ତାନା ଆତ୍ମା ଛାଡ଼ି କାହିଁ ପଳେଇ ଯାଉଛି, ଆତ୍ମାକୁ କିଏ ଛାଡ଼ୁଛି, ଆତ୍ମାକୁ ଦେହ ଛାଡ଼ି ଦେଉଛି ନା, ଦେହ ନଷ୍ଟ ହେଇଯିବ, ଦେହଟା ଗୋଟେ କର୍ମ ହିସାବରେ ମିଳିଛି ନା, ଏତିକି ଦିନ ତୁମେ ବଞ୍ଚିବ ତାପରେ ଦେହ ନଷ୍ଟ ହେଇଯିବ, ଆତ୍ମା ତ ଗୋଟେ କି କାହିଁ ରଖୁନି, ବାପାର କି, ବାପାର ତାନା ବାପା ମରିଯାଉଛି, ଆମେ ମରିଯିବା କଥା, ଏ ଦେହ କାହାର, ଏ ଶ୍ଳୋକରେ ସେ କହୁଛନ୍ତି ଦେହ କିମ୍ ଅର୍ଣ୍ଣଦାତମ, ଯିଏ ଆମକୁ ଅର୍ଣ୍ଣ ଦେଇକି ବଞ୍ଚେଇଛି ଦେହଟା ତାର କି, ଆଜି ପର୍ଯ୍ୟନ୍ତ ଦେହର କାହାର ସମାଧାନ, ଏ ଦେହ କାହାର, ଭାଗବତ କହୁଛନ୍ତି, ନାରଦମୁନି କହୁଛନ୍ତି, ନାରଦମୁନିଙ୍କର ପ୍ରବଚନ କେବଳ ତିନି ଜଣଙ୍କର, କାହାର ଲାଷ୍ଟକୁ ତିନିଟା ହବ ନା ଆଉ କିଛି ହବ, ତୁମେ ରାଜା ହୁଅ, ପ୍ରଜା ହୁଅ, ଆମେରିକାନ୍ ହୁଅ, ଇଣ୍ଡିଆନ୍ ହୁଅ, ଯିଏ ବି ହୁଅ, ଏ ଦେହ ତିନି ଜଣଙ୍କର, ଫୋପାଡ଼ି ଦେଲେ କୁକୁର ଖାଇବ, ମଳ ହେଇଯିବ କୁକୁରର, ପୋଡ଼ିଦେଲେ ଭସ୍ମ ହେଇଯିବ ଅଗ୍ନିର, ପୋତି ଦେଲେ କୃମି ହେଇଯିବ କୃମିମାନଙ୍କ, ଏ ହେଲା ଦେହ। ତୁମେ କେତେ ଭଲ ଖାଇଥାଅ, କେତେ ଭଲ ଘର ଛୁଆ ହେଇଥାଅ, କ'ଣ କରିଥାଅ, ଦେହର ଗତି ହଉଛି ଏହା, ସେ ଲେଖିଲେନି ଏ ଦେହର ଏଇ ଗତି ତାର ଅନୁଗତ, ସଂସାର ବୈଭବ ଆର ବନ୍ଧୁ ଜନଜତ, ଏ ଦେହର ଏଇ ଗତି ନେଇ ଶ୍ମଶାନରେ ପୋଡ଼ିଦେବେ, ବାସ କୁକୁର ଫୋପାଡ଼ ଦେଲେ କୁକୁର ଶୃଗାଳ ସବୁ ଖାଇବେ, ଭକ୍ତି ଠାକୁର ଲେଖିଲେ। ସାଧାରଣ ଲୋକ ସିନା ଜ୍ଞାନଟା ପାଉନି, କିନ୍ତୁ ମହାଜନ ଜିନିଷ କାହିଁ ଲେଖିଲେ, ତାଙ୍କର କ'ଣ ସମୟ ନଥିଲା, ସମୟ ନଷ୍ଟ କରିବା ପାଇଁ ଲେଖିଛନ୍ତି, ସେ ଭାଗବତର ସାର ଅଂଶ ସବୁ ରଚନା କରିଛନ୍ତି। ଦେହ କିମ୍ ଅର୍ଣ୍ଣଦା ତୁମ, ଏ ଠିଆ ସବୁବେଳେ ଢୋଳଉଛି, ଦେହ କିମ୍ ଅର୍ଣ୍ଣଦା ତୁମ, ଦେହ କ'ଣ ଅର୍ଣ୍ଣ ଦେବା ଲୋକର କି, ନିଷେକ୍ତ ମାପରେ ବଚ କିମ୍ବା ବାପାର କି, ଯିଏ ଯିଏ ବୀର୍ଯ୍ୟ ଦାନ କରିଛନ୍ତି ବାପାର କି, ସରର ମାତୁରେ ବଚ ଯିଏ ଗର୍ଭଧାରଣ କରିଛନ୍ତି ମାର କି, ନାରଦମୁନି ପ୍ରଶ୍ନ ପଚାରୁଛନ୍ତି, ଆରେ ତାଙ୍କର ଅଭିଶାପ ଦେବାର ଅଛି କାହାକୁ, ନଳକୂପରେ ମଣିଗ୍ରୀବକୁ, କିନ୍ତୁ ଏ ପ୍ରବଚନଟା ଦେଇକି ଆମକୁ ସବୁ ଚେତନା କରୁଛି, ସେଥିପାଇଁ ଲେଖିଲେ ଚପ୍ରିପା ଜଗତର ଲୋକମାନଙ୍କୁ ଚେତନା ଦଉଛନ୍ତି, ଦେଖ ଏ ଦେହ କଣ, ଦେହ କାର, ସେ କହୁଛନ୍ତି ଅର୍ଣ୍ଣଦାତୁ ଯିଏ ଅର୍ଣ୍ଣ ଦଉଛି ତୁମକୁ ବଞ୍ଚେଇକି, ତାର କି ପିତୁ ଶୁକ୍ର, ଯିଏ ଶୁକ୍ର ପ୍ରଦାନ କଲେ ତାଙ୍କର କି, ମାତୁ ଯିଏ ଗର୍ଭଧାରଣ କଲେ ମାତୁର କି, ମାର କି, ଦେହ କି ମର୍ଣ୍ଣଦାତୁ ସ୍ୱନିଶକ୍ତୁ ମାତୁରେ ବଚ, ମାତୁ ପିତୁ ବାହା, ମା ଥିଲା ବୋଲି ତ ଆମେ ଗର୍ଭଧାରଣ କଲୁ, ମା ଗର୍ଭରେ ଧରିଲା ଆମକୁ, ସେ ଗର୍ଭଧାରଣ କଲା, ତାର ମାର ବାପ, ମା କୋଉଠୁ ଆଇଲା, ତା ବାପା କତୁରୁ, ତାହେଲେ ଶରୀରଟା କଣ ମାର ବାପର କି, ତମର ମାର ବାପ କି ମାନେ ଅଜା ନାଇଁ, ଅଜାରେ କି ଏଟା, ସେ କହୁଛନ୍ତି ବଲିନ, ବଲିନ ମାନେ କଣ, ଜବରଦସ୍ତି ନେଇକି ଯୋଉ କ୍ରୀତଦାସ କରି ରଖନ୍ତି ସେ ତୁମକୁ ଜବରଦସ୍ତି ଖଟେଇବେ, ତାର କି, ହଁ କ୍ରେତୁରୁ, କ୍ରେତୁ କହନେ ଯେ ତୁମକୁ କିଣି ନେଇଗଲା, ଯେମିତି ସରକାରୀ ଚାକିରି ତାକୁ ସବୁ କିଣି ନେଇଗଲେ, କେତେ ଘଣ୍ଟା, ଆଠ ଘଣ୍ଟା ଦଶ ଘଣ୍ଟା, ଖୁସିକି ଆସିପାରିବ କି, ତାଙ୍କର କି, ସେ କହିଲେ ଅଗ୍ନେ, ସେ ଶୁ କହୁଛନ୍ତି ଅଗ୍ନିଙ୍କର କି, ଶୁନ କୁକୁର କି, ସେ କହିଲେ ଅଗ୍ନେ ଶୁନ ପିବା, ଦେହ ମମତା ନିର୍ଦ୍ଧାରଣ ବି ନ ଘଟତେ ବହୁ ବିପ୍ରତିପତେ ଇତିହାସ, ଦେହକୁ କାହାର ୟା ପରେ ଯୋଉ ମମତା ରଖୁଛି ଦେହ, ତାର ନିର୍ଦ୍ଧାରଣ କରିହବନି ଦେହ କାହାର, ଆଉ ସେ ଦେହ ପାଇଁ ମୋତେ କେତେ କାମ କରୁଛି, ମଦ୍ୟପାନ କରୁଛି, ସ୍ତ୍ରୀ ସଙ୍ଗ କରୁଛି, ଭୋଗ କରୁଛି, ପୀଡ଼ା ଦେଉଛି, କେତେ ଦୌଡ଼ ପାପ କର୍ମ କରୁଛି, ଏ ଦେହ କାହାର, ସେ କଥା ସେ କହୁଛନ୍ତି। ଏବଂ ସାଧାରଣ ଦେହମ ଅବ୍ୟକ୍ତମ ପ୍ରଭବାପ୍ୟୟମ କୋ ବିଦ୍ୱାନ ଆତ୍ମସାତ୍କୃତ୍ୱମ ହନ୍ତି ଯତୁ ଅନୃତେ ଅସତଃ। ଅବ୍ୟକ୍ତ ବା ପ୍ରକୃତି, ପ୍ରକୃତିରୁ ଏ ଯେଉଁ ଦେହ ଉତ୍ପତ୍ତି ହେଇଛି ଏବଂ ପ୍ରକୃତିରେ ଏହା ବିନାଶ ହେଇଯିବ, ଏଇଭଳି ସାଧାରଣ ଭୋଗ ଜଡ଼ ଦେହରେ ଆତ୍ମବୁଦ୍ଧି କରି ତାହାର ପ୍ରୀତିର ନିମିତ୍ତ ଜୀବ ହିଂସା ଦୁର୍ଜନ ବ୍ୟକ୍ତ କେହି ପଣ୍ଡିତ ବ୍ୟକ୍ତି କରେ ନା। ସୃଷ୍ଟି ହେଇଛି କେଉଁଠି ଦେହଟା, ପ୍ରକୃତିରୁ ସୃଷ୍ଟି ହେଇଛି, ବିଲୀନ ହେଇଯିବ କେଉଁଠି, ପ୍ରକୃତ ପ୍ରତ୍ୟେକ ଜିନିଷ ବିଲୀନ ହେଇଯିବ, ମାଟିଟାକୁ ତୁମେ କ'ଣ ଲୁହାଟାକୁ ପକେଇଦେବ ନା ମାଟିରେ, କୁଆଡ଼େ ଯିବ? ମାଟିଟାକୁ ଲୁହାରେ ପକେଇଦେବ, ଏ ସରି ଲୁହାଟାକୁ ଆଣିକି ମାଟିରେ ପକେଇଦେବ, କୁଆଡ଼େ କୁଆଡ଼େ ଯିବ? କେତେ ଦିନ ପରେ ଦେଖିବ କୁଆଡ଼େ ଯିବ? ଆରେ ମାଟିରେ ସେ ଧାତୁ ଅଂଶ ସେ ନେଇଯିବ, ଯାହା ଯେଉଁଟା ମାଟିରେ ପକାଅ ତାକୁ ଗ୍ରହଣ କରିନ। ଏ ଯେଉଁ ଲୁହା ପଥରଟା କହୁଛି ଦେଖୁନା, ସବୁ ଲୁହା ପଥର ଯେଉଁ ସବୁ ପ୍ରକୃତି ସବୁ ସୃଷ୍ଟି ହେଇଛି ନା, ସବୁ ଜିନିଷ ସବୁ ପ୍ରକୃତିରେ ମିଶିଯିବ। ଆଉ ଦେହଟା ତ ପୁରା ସାଙ୍ଗ ସାଙ୍ଗ ମାଟିରେ ପୋତ ସେ ଗଲା ସାଙ୍ଗ ସବୁ ମିଶିଯିବ ନା, ରହିବ କିଛି? ସବୁ ମିଶିଯିବ। ସେ ସେ ଲେଖୁଛନ୍ତି କଥା, ଏବଂ ସାଧାରଣ ଦେହମ ଅବ୍ୟକ୍ତମ ପ୍ରଭାବ ଆପ୍ୟ କୋ ବିଦ୍ୱାନ ଆତ୍ମସାତ କୃତ୍ୱମ ହନ୍ତି ଜନ୍ତୁ ଅନୁତେ ଅସତମ। କେଉଁ ବିଦ୍ୱାନ ଲୋକ ଗୋଟେ ଜୀବକୁ ହିଂସା କରିବ, ତାକୁ ବଦ୍ଧ କରିବ? ଦେହଟା ସୃଷ୍ଟି ହେଉଛି ପୁଣି ପ୍ରଳୟ ହେଉଛି, ପ୍ରକୃତିର ସୃଷ୍ଟି ହେଇଛି, ପ୍ରକୃତିର ପ୍ରଳୟ ହେଇଯିବ। ଏ ଦେହ ପାଇଁ ଗୋଟେ ଜୀବ ଆଉ ଗୋଟେ ଜୀବକୁ ମାରୁଛି, କେବଳ ଏଇ ପ୍ରବଚନ ସେ ଦେଉଛନ୍ତି, ତାକୁ ପୁରା ଲାଗୁଛି ଜୀବକୁ ହିଂସା ହିଁ ବଡ ପାପ। ପାପାୟ ପର ପୀଡ଼ନ, ସଂସାର ସବୁ ସବୁଠୁ ଯଦି ପାପ କିଛି ଥାଏ, ପାପାୟ ପର ପୀଡ଼ନ, ଅନ୍ୟକୁ ପୀଡ଼ା ଦେବା ହେଉଛି ସଂସାର ସବୁଠୁ ପାପ। ଅନ୍ୟକୁ କଷ୍ଟ ଦେବାଟା, ମାଛ ମାଂସ ଖାଇବା ଯେମିତି ଗୋଟେ ପାପ, ସେ ଗୋଟେ ପାପି, ଅନ୍ୟକୁ ପୀଡ଼ା ଦେବା ଲୋକ ବି ଗୋଟେ ପାପି। ସେ ମାଛ ମାଂସ ନ ଖାଉ କ'ଣ ହେଲା? ସେଠୁ ଯୋଉ କଷ୍ଟ ଦେଉଛି ନା, ଆଉ ସେ ଗୋଟେ ପାପି। ଅନ୍ୟକୁ ଉଦ୍ବେଗ ଦେବା, କଷ୍ଟ ଦେବା, କଠୋର କଥା କହିବା ସବୁବେଳେ, ସେ ଠିକ କଥା ବି ହେଇପାରେ, ଠିକ କଠୋର କଥା କହିବା ଉଚିତ ନାହିଁ। ଯିଏ ଠିକ କଥା କହୁଛି ସିଏ ଏ ଜଗତକୁ ଆସିଲା କାହିଁ? ସେ ଏତେ ଠିକ ସେ ଜଗତକୁ ଆସିଛି କାହିଁ? ସେ ସେଇ କଥାଟା ତାର ଠିକ କହୁଛି, କିନ୍ତୁ ଅଲଗା କଥା ବି ଭୁଲ ଅଛି। ତେଣୁ କେତେବେଳେ ଅନ୍ୟକୁ ଉଦ୍ବେଗ ଦେବା, ଜୀବର ଉଦ୍ବେଗ ଦିଆଛି, ଏକ ତ ଦିଆଛି ପରେର କ୍ଲେଶ। ହଁ, ଆମର ଜୀବନ ସଦା ପାପେର, ତ କାହିଁ ଲେଖିଲେ ସେ ଜିନିଷ? ଏସବୁ ଜୀବ ହିଂସ ନ ଯାଉଛି, ମୋ ଜୀବନଟା ସବୁବେଳେ ପାପ। ପରର ଉଦ୍ବେଗ ଦିଆଛି, ଏକ ତ ଦିଆଛି ଜୀବର କ୍ଲେଶ, ମୁଁ ଅନ୍ୟକୁ ବହୁତ କଷ୍ଟ ଦେଇଛି, ଜୀବକୁ ବହୁତ କଷ୍ଟ ଦେଇଛି, ଅନ୍ୟକୁ ସବୁବେଳେ ଦୁଃଖ ଦେବା, ଏ ଭକ୍ତର ଭକ୍ତି ଜୀବନର କେବେ ବି ଭଲ ସହାୟକ ନୁହେଁ। ସବୁବେଳେ ବାକ୍ୟକୁ ସଂଯମ କରିବା ଦରକାର, ବାକ୍ୟକୁ ସବୁବେଳେ ସଂଯମ କରିବା ଦରକାର। ବାକ୍ୟର ପ୍ରଭାବ ରହିଛି ନା, ମଧୁରତା ରହିଛି। ଜଣେ କଠୋର କଥା କହିଲେ ତା ହୃଦୟରେ ଯଦି ତାର ଈର୍ଷା ନାହିଁ, ଦ୍ୱେଷ ନାହିଁ, ସେ କଠୋର କଥାଟା ଜଣଙ୍କର ହୃଦୟକୁ ଶୋଧନ କରେ। ସାଧୁଗୁରୁଙ୍କର କଠୋର କଥାଟା ଗୋଟେ ଜୀବକୁ କାହିଁ ଶୋଧନ କରେ? ଗୋଟେ ସାଧୁଗୁରୁ କଠୋରରେ କହିଲେ ଗୋଟେ ଜୀବ କେବେ ତାକୁ ଏତେ ତାକୁ କଷ୍ଟ ହୁଏ ନା, ପୀଡ଼ା ହୁଏ ନା, କାହିଁକି? ସେ କହୁଛି କେଉଁଥି ପାଇଁ? ତାର ଉଦ୍ଦେଶ୍ୟରେ, ସେ ମଙ୍ଗଳ ଉଦ୍ଦେଶ୍ୟରେ କହୁଛି। ଆଉ ଜଣେ କଠୋର କଥା କହିଲେ ସେ କହିବ ଈର୍ଷାରେ କହୁଛି, ଦ୍ୱେଷରେ କହୁଛି, ସେଟା ତାର କ୍ଷତି କରେ, ଆଉ ଗୋଟେ ଜୀବର ବି କ୍ଷତି କରେ। ଏତିକି ହେଲା ଡିଫରେନ୍ସ। ମା ମାରିବା ଆଉ ପୋଲିସ ମାରିବା ଡିଫରେନ୍ସ ରହୁନି, ମାରଟା ସମାନ। ମାଟା ସେ ଥାପଡ଼ ମାରୁଛି, ପୋଲିସଟା ସେ ଥାପଡ଼ ମାରୁଛି। ପୋଲିସର ହୃଦୟ ଭିତରେ ଆକ୍ରୋଶ ହେଉଛି, ମୋତେ ହଇରାଣ କରିଛି, ଚୋରି କରିଛି, ମା ମାରୁଛି ସ୍ନେହରେ ମାରୁଛି, ତମେ ତା ଭବିଷ୍ୟତ ନଷ୍ଟ ହେଇଯିବ। ସେଥିପାଇଁ ବଚନକୁ ବହୁତ ସଂଯମ କରିବା ଦରକାର, ବହୁତ ସୁନ୍ଦର। ଏସବୁ ଭକ୍ତି ଜୀବନର ବାଗଦାନ କୁହାଯାଏ ନା, ସଂସାର ସବୁଠୁ ବଡ଼ ଦାନ ଯଦି କିଛି ହେଉଛି ବାଗଦାନ, ତୁମେ କେତେ କ'ଣ କରିପାରୁଛ କେତେ, ସେଟା ବଡ଼ ଜିନିଷ ନୁହେଁ। ସବୁ ଜିନିଷଟା ତୁମର ଗୋଟେ ଜିନିଷରେ ଲିପିଯିବ, ମନେ ରଖିଥା। ତୁମେ ଯେତେ ଭଲ କାମ କର, ତୁମେ ଯଦି ବାକ୍ୟ ସଂଯମତା ନାହିଁ, ସବୁ ଲିପି ପଳେଇବ, ବୁଡ଼ି ପଳେଇବ, ସବୁ ଲିପିଯିବ। ତୁମେ ହଜାର କାମ ଜାଣିଥାଉ, ହଜାର ଗୁଣ ତୁମର ଥାଉ, କେହି ଭଲ ପାଇବେନି, ସବୁ ପୋଛି ହେଇଯିବ। ହଜାର ବାକ୍ୟ ସଂଯମ ଅଛି, ସେ କମ୍ କାମ କଲେ ବି ମଧୁର କଥା ଯଦି କହିପାରୁ, ସେପାଇଁ କେତେବେଳେ ଆମେ ପଢ଼ୁଥିଲୁ ସବୁ ମଧୁର ବିନୟ ବଚନ କହି ତୋ ଶିବ ଜନ ମନ, ଏସବୁ ସବୁ ଗୀତରୁ ଟ୍ରାନ୍ସଲେଟ୍ କରି ସବୁ ଲେଖିଥିଲେ ମଧୁସୂଦନ ରାଓଙ୍କର ନା। ହଁ, ଭାଗବତର ଅଛି, ଆଉ ତ ଓଡ଼ିଆ ଭାତ ପଢ଼ିଥିଲେ କି? ମୁଁ ତ ଛୁଆଟବେଳେ ଜାଣିଛି କେଉଁଠି ଅଛି କିଣି। ମଧୁର ବିନୟ ବଚନ କହି ତୋ ଶିବ ଜନ ନାମ, ଭାଗବତ କୋଉଠି ମୁଁ ପଢ଼ିଛି? ସବୁବେଳେ ମଧୁବର୍ଣ୍ଣ ପଦରେ, ତା ଆଗ ପଦ ଗୋଟେ କ'ଣ ଅଛି? ମଧୁର ବିନୟ ବଚନ କହିତ ଶିବ ଜନ ମନ ସବୁ ବୋଲି ଗଲେଣି, ସବୁ ବଢିଆ ପଦ ସବୁ ଥିଲା। ଚଉଡ଼ ମନକୁ ତ ଗୋଟେ ଆଣିବାକୁ ପଡ଼େ, ଦେଖିବାକୁ ପଡ଼େ ସେସବୁ ପଦ ଭାରି ବଢିଆ ଆଣିଥିଲି। ଗୋଟେ ମଝିରେ ଗୋଟେ କୋଉଠି ମୁଁ ଦେଖୁଥିଲି କିଏ ଆଣିଥିଲା, ହଁ ତୁମେ ଦେଖିଲ ମୋତେ, ମୁଁ କୋଉଠି ରଖିଦେଇ ଦେଖିବାକୁ ପଡ଼େ। ମଧୁର ବିନୟ ବଚନ ଦେଖ କେମିତି ଲେଖିଲେ, ବଚନର ଦୁଇଟା ଆଡଜେକ୍ଟିଭ ସେ ଦେଲେ ଭଗବାନ ସେଠି କହିଲେ ସତ୍ୟମ ପ୍ରିୟ ଭୀତମ ଚ ଜତ। ଇଏ ତାକୁ କେତେ ଓଡ଼ିଆ ସରଳରେ ଲେଖିଲେ, ବଚନ ମଧୁର ହେବା ଦରକାର ଆଉ ବିନୟ ହେବା ଦରକାର, ସେଥିପାଇଁ ଓଡ଼ିଆରେ ଆଜ୍ଞା ଲଗାଯାଏ। ଆଜ୍ଞା କରି ହଁ ଏଇ କେନ୍ଦୁଝର ସାଇଡ଼ରେ ଯେତେବେଳେ ଆମେ ଆମେ ପଢ଼ୁ, ଆମେ ଯେତେବେଳେ ପଢ଼ୁଥିଲୁ ଆମେ ପଢ଼ୁଥିଲୁ କଟକ ଡିଷ୍ଟ୍ରିକ୍ଟରେ, ଆମେ ଶନିବାର ରବିବାର ଆସୁ, ଛୁଟି ହେଇଯାଇଥିଲେ ଶନିବାର ସବୁ ସାର୍ମାନେ ପଳାନ୍ତି ହଷ୍ଟେଲରୁ ପଳାନ୍ତି, ଆମେ ଆସୁ ସେ ଗୋଟେ ରିଲେଟିଭ୍ ଘରେ ଥିଲେ, ଆମେ ଏପଟକୁ ଆସୁ କରୁକୁ କେଉଁଝର ଡିଷ୍ଟ୍ରିକ୍ଟକୁ। କେଉଁଝର ଡିଷ୍ଟ୍ରିକ୍ଟରେ ସେ ତାଙ୍କର ସ୍କୁଲକୁ, ସେ ସ୍କୁଲକୁ ତ ନଯିବୁ, ସେ ଛୁଟି ଥାଏ ଏ ସ୍କୁଲକୁ ଯାଉ କ୍ଲାସ୍କୁ ବୁଲେଇ କ୍ଲାସ୍କୁ, ସେତେବେଳେ ତ କିଛି ନଥିଲା ଏ ସ୍କୁଲ ପିଲା ସେଠିକି ଆସିପାରିବ ସେମିତି କିଛି ନାହିଁ, ତୁ ଯାଇ କେଉଁ କ୍ଲାସ୍ କ୍ଲାସ୍ରେ ବସିପାରିବ, ସେଠି ପିଲାମାନେ ସବୁବେଳେ ସବୁ କଥାରେ ଆଜ୍ଞା। ଆମେ ସବୁ ପ୍ରଥମେ ଶୁଣିଲୁ ମୋତେ ଏତେ ଏ ଛୁଆଟା ଖାଲି ଆଜ୍ଞା ଆଜ୍ଞା କାହିଁକି କହୁଛନ୍ତି, ଆମର ଆମର ସେଠି ସେଟା ନାହିଁ, କ'ଣ ପିଲା ବୁଝିଲ ଆଜ୍ଞା, କ'ଣ ପିଲା ବୁଝିଲ ଆଜ୍ଞା, ହେଲେ ଆଜ୍ଞା ସବୁ କେମିତି ସାଇଡ଼ରେ ପୁରା କୁହନ୍ତି ଆଜ୍ଞା ସବୁ କଥାରେ ଆଜ୍ଞା ଆଜ୍ଞା ଆଜ୍ଞା। ବଚନର ଏଟା ହଉଛି ମାଧୁର୍ଯ୍ୟତା ବିନମ୍ରତା। ଆଜ୍ଞା ମଧୁର ବିନୟ ବଚନ, ମଧୁର ହେବା ଦରକାର ବିନୟ ହେବା ଦରକାର, କହିତ ଶିବ ଜନ ମନ ସବୁ ଜନ ସମସ୍ତଙ୍କର କଥାଟାକୁ ସମସ୍ତଙ୍କର ମନକୁ ତୁମେ ତୋଷଣ କରିବ। ସବୁ ଯିବୁ ଦୁଃଖରେ ଅଛନ୍ତି, ଦୁଃଖୀ ଯିବୁ କ'ଣ ଆଉ ଦୁଃଖ ଦେବ, ବୁଝିବା ଦରକାର। ଅନ୍ୟକୁ ଉଦ୍ବେଗ ଦେବା ସବୁଠୁ ବଡ଼ ପାପ, ସବୁବେଳେ ଗୋଟେ ରୁକ୍ଷ ଭାଷା କହିବା, ସବୁବେଳେ ଅନ୍ୟକୁ ଆକ୍ରୋଶମୂଳକ ଦୃଷ୍ଟିରେ ଦେଖିବା, କ'ଣ କରାଯାଇପାରିବ ଗୋଟେ ଜୀବକୁ ଆମେ କ'ଣ କରିବା, ତ ଗୋଟେ ଚେତନାକୁ ଚେତନା ଦେଇପାରିବା, ନହେଲେ ତାର କର୍ମଫଳ ସେ ଭୋଗିବ। ଦରବାର ଗୋଟେ ସବୁବେଳେ ମନେ ରଖିବା ଦରକାର, ଏ ଜଗତରେ ଯେତେ ଲ ରହିଛି, ଯେତେ କୋର୍ଟ ରହିଛି, ଯେତେ ହାଇକୋର୍ଟ ସୁପ୍ରିମକୋର୍ଟ ଯେତେ ବଡ଼ ବଡ଼ ଜରି, ଦରବାର ଗୋଟେ ପ୍ରଭୁଙ୍କ ପାଖରେ ସବୁ ହିସାବ, ଭଗବାନଙ୍କ ଦରବାର, ରାମ ଦରବାର, କୃଷ୍ଣ ଦରବାର, ସେଥିରେ ଯାହା କର୍ମ କରିବ ତା ଫଳ ସେ ଭୋଗିବ, ଆଉ କ'ଣ କରାଯାଇପାରିବ, କେତେ ତୁମେ ଗୋଟେ ଯିବୁ କ'ଣ କରିବ, ତାର ତ ତାକୁ ବୁଦ୍ଧି ସେମିତି ଦେଖାହବ। ଏଇ କଥାରେ ସେ ଦେହମ ଏବଂ ସାଧାରଣ ଦେହ ଅବ୍ୟକ୍ତ ପ୍ରଭୟ ଅପ୍ୟୟମ କୋ ବିଦ୍ୱାନ ଆତ୍ମସଂକୃତ ହନ୍ତି ଜନ୍ତୁ ଅନୃତେ ଅସତ। ଏ ମିଥ୍ୟା ଅସତ ଦେହ ପାଇଁ କିଏ ବିଦ୍ୱାନ ଲୋକ ଅଛି ଯେ ଗୋଟେ ଜୀବକୁ ହତ୍ୟା କରିବ, ଜୀବକୁ ପୀଡ଼ା ଦେବ, ଏଟା କେବେ ଆଦୌ ଭଲ ନାହିଁ। ସବୁବେଳେ ବହୁତ ଭକ୍ତି ଜୀବନ କ'ଣ କି ଗୋଟେ ବହୁତ ବଡ଼ ସଂସ୍କାର ଉପରେ ନିର୍ଭର କରେ, ବହୁତ ବଡ଼ ସଂସ୍କାର, ପୂର୍ବର ସୁକୃତିଟା ବହୁତ କାର୍ଯ୍ୟ କରେ। ଆଉ ଏ ଜନ୍ମରେ ଉତ୍ତମ ସଙ୍ଗ ବିନମ୍ରତା ବା ଜଣକୁ ଅନୁସରଣ କଲେ ଆଉ ଠିକ୍ ଚାଲିବ। କିନ୍ତୁ ଗୋଟେ ଜୀବର କେତେବେଳେ ପରିବର୍ତ୍ତନ ହେଇପାରେ ନା, ସେ ଯେତେ ବଡ଼ ସଙ୍ଗ ପାଉ ତା ହୃଦୟରେ ଯଦି ଗୋଟେ ଅହମିକା ରହିଲା, ତା ହୃଦୟରେ ଯଦି ସବୁବେଳେ ପାଣ୍ଡିତ୍ୟ ଅଭିମାନ ରହିଲା, ସେ କେବେ ସାଧୁସଙ୍ଗ କଲେ ବି ଗ୍ରହଣ କରିପାରିବେନି, ତା ପରିବର୍ତ୍ତନ ଆସିବନି କିଛି। ସେ ଗୋଟେ ସ୍କଲାର ଲୋକ ହେଇପାରେ, ଗୋଟେ ବଡ଼ ପଣ୍ଡିତ ହେଇପାରେ, ଭଲ କିଛି ହେଇପାରେ, ତାର ତା ହୃଦୟରେ ପରମାତ୍ମା ତାଙ୍କୁ ସାହାଯ୍ୟ କରିବେନି, ଶାସ୍ତ୍ର ବି ତାଙ୍କୁ ସାହାଯ୍ୟ କରିବେନି, ଗୁରୁ ବି ତାଙ୍କୁ ସାହାଯ୍ୟ କରିବେ, ସାହାଯ୍ୟଟା ତିନିଆଡ଼ୁ ଆସୁଛି ନା। ସବୁବେଳେ କ'ଣ ଗୁରୁ ଆମକୁ ବସିକି ପାଠ ପଢ଼ାଉଥିଲେ ନା କ'ଣ ନା, ଆଗରୁ ସେ ଡେଲି ଭାଗବତ କ୍ଲାସ୍ ହଉଥିଲା, କେଉଁଠି ଡେଲି ଗୋଟେ ଭାଗବତ କ୍ଲାସ୍ ହଉଥିଲେ, କେଉଁଠି ସେମାନେ ଭଜନ ନା ଥିଲେ, ଦୁଇ ପଦ ଚାରି ପଦ ଉପଦେଶ ଦେଉଥିଲେ, ସେମାନେ ସବୁ କରୁନଥିଲେ, ଶାସ୍ତ୍ର ଦ୍ୱାରା ସ୍ୱାଧ୍ୟାୟ କରୁଥିଲେ, ପରମାତ୍ମାଙ୍କର ପୁରା ପ୍ରକାଶନ ଶାସ୍ତ୍ର ଶାସ୍ତ୍ର ତାଙ୍କ ହୃଦୟରେ ଲାଗି ହଉଥିଲା, ସେତେ ସରଳ ଥିଲେ। ଆରେ ଭାଗବତ ଏହା କହୁଛନ୍ତି, ଦେହର ଗତି ଏଇଟା, ନାରଦ ଏଇଟା କହୁଛନ୍ତି, ଏଭଳି ସବୁ ପୂର୍ବର ତାଙ୍କ ଭଗବାନ ସାହାଯ୍ୟ କରୁଥିଲେ, ଶାସ୍ତ୍ର ସାହାଯ୍ୟ କରୁଥିଲେ, ଗୁରୁ ସାହାଯ୍ୟ କରୁଥିଲେ, ସ୍ୱପ ଉପଦେଶରେ ସେମାନେ ମହାନ ମହାନ ସାଧୁ ସବୁ ବନିଯାଉଥିଲେ। ବର୍ତ୍ତମାନ ଗୋଟେ ଜୀବକୁ କହି 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 ତୁମେ ମରିଗଲା ପରେ ବି ତାର ସେ ଧରିପାରୁନି ବାଟଙ୍କୁ, ଆଉ କାହିଁ ତା ସଂସ୍କାରଟା ନାହିଁ ନା। ଏ ଛୁଆ ଯଦି ଭାବିଲେ ତୁମ ସ୍କୁଲରେ ଯୋଉ ସାର ଅଛନ୍ତି କ'ଣ ବିଇଡି ବାଲା ନାହାନ୍ତି, ବିଇଡି ବାଲା ଥିବେ, ଏମ୍ଏ ବାଲା ଥିବେ, ନା ଏମ୍ଏ ବାଲା କି ନା ଥିବେ, ଅଛନ୍ତି ସବୁ ଏମ୍ଏ ବାଲା ଥିବେ, ତା ଦ୍ୱାରା ଦୁନିଆ ଜ୍ଞାନ ଥିଲେ କ'ଣ କରିବେ ସିଏ, ସେ ପ୍ରଥମ ଶ୍ରେଣୀ ଛୁଆକୁ କି ଦ୍ୱିତୀୟ ଶ୍ରେଣୀ ଛୁଆକୁ ପଢ଼େ, ତା ଜ୍ଞାନ ତାର ପୋକ ଖାଇଯିବ ଆଉ, ଡେଲି ଆସିବ କଞ୍ଚକ କଳ ଦୁଇ 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 ପ୍ଲସ ଦୁଇ ଯୁକ୍ତ ଦୁଇ ଚାରି, ଏହାକୁ ପଢେଇ ପଢେଇ ତା ମୁଣ୍ଡରେ ଯୋଉ ବୁଦ୍ଧି ଥିବ ସେ କଣ ହବ, ସେ ଯୋଉ ପିଜି ପାଠ ପଢିବ ତାର ସବୁ ବୋହି ଖାଇଯିବ। ସେ ନେଇ ଯୋଉମାନେ ଭଲ ଟ୍ୟାଲେଣ୍ଟ ପିଲା ସେ ଚାକିରି ବରଂ କରିବେନି କରିବେନି, ସିଏ ଲୋୟର ଗ୍ରେଡ୍ ପିଲାଙ୍କୁ ପଢେଇବେନି, କାରଣ ସିଏ କହିବେ କଣ ମୋର ଟ୍ୟାଲେଣ୍ଟଟା ନଷ୍ଟ ହେଇଯିବ, ମୋର ଟ୍ୟୁସନ କରିବି। ଯୋଉଟା ଭଲ ଭଲ ଟ୍ୟାଲେଣ୍ଟ ପିଲା ସେ ଜବ୍ ନ ପାଇବେନି, ସେ କୋଚିଂ ସେଣ୍ଟର ଖୋଲନ୍ତି, କାରଣ ତାଙ୍କୁ ପଢେଇବାର ଗୋଟେ ଆନନ୍ଦ ଅଛି ନା, ସେ ପଢିଛନ୍ତି ନା ତା ସେ ସେ ଷ୍ଟୁଡେଣ୍ଟ ଖୋଜିବେ, ଚାକିରି କରିବେ, ତା ସେତେବେଳେ କଣ କରିବେ, ସେ ପିଜି ଗୋଟେ ଗୋଟେ ପିଜି ପିଲା ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀ ଛୁଆଙ୍କୁ ପଢେଇବ, ତା ଖାଲି ବୋର୍ ଲାଗୁଥିବ, ଏ ପଢିଲା କିରେ ହ ହଁ ହଁ ସାର୍ ହଁ ଲେଖିଲୁ, ଏଇଟା ବଙ୍କା ହେଲା ରେ, ଆରେ ସିଏ ପିଜି ପିଲା ତମ କଣ ତାଙ୍କୁ କହିବେ କାଇଁ କେମିତି ତାର ତମେ ତା ପାଠଟା ତାକୁ ତା ଭଲ ଲାଗିବନି ତାକୁ ନା ତ ଭଲ ଲାଗିବନି, ସେ ଗୋଟେ ଯିବୁ କେତେ ବୁଝେଇବ ତୁମେ, ଗୋଟେ ଯିବୁ କେତେ ତୁମେ ବୁଝେଇବ, ଭଗବାନଙ୍କର ସଙ୍ଗ ଦରକାର, ଭଗବାନ ଯଦି ଆମକୁ ସଙ୍ଗ ନ ଦେବେ ଆମକୁ ସେଭଳି ଭକ୍ତ ସଙ୍ଗ ବି ମିଳିବନି, ନ ମିଳେ ତୁମେ କେତେ କେତେ ନୂଆ ପାଠକୁ ପଢଉଥିବ, ଏଇ ସବୁ ସ୍କୁଲରେ ଚାକିରି କରିବେ ତାଙ୍କର କଣ ଅଛି, ସ୍କୁଲରେ ଚାକିରି କରିବେ ସେ କଣ ନୂଆ ପାଠ ପଢୁଛନ୍ତି, ହଁ ସେଇ କୋର୍ସ ତ ଅଛି ଆଉ, ପ୍ରଥମ ଶ୍ରେଣୀ ଛୁଆକୁ ସେୟା ପଢେଇବେ ସେ ବର୍ଷ ଗଲା, ତା ପୂର୍ବରୁ ପୁଣି କଣ ପଢେଇବେ, ଏ ଛୁଆ ବୁଝିଲ ଡାକନ୍ତିନି ମାଷ୍ଟର, ଏଇଟା କଣ କହିଲ, କଣ ମାଷ୍ଟର ଥିଲୁ ବା, ଏଇଟା କଣ କହିଲ ଦେଖିବେ ସେ ପଇଡ଼ ଚିତ୍ର, ଏଇଟା କଣ କହିଲ ସାର ପଇଡ଼, ସେ ସେଇଆକୁ ପଢିଲା ତ ଆଉ କଣ, ସେ ବୁଢା ହେଲେ ଚୁଟି ପାଚିଲା ପରେ କଣ କହିବ, ସେ ପାଠ ପଢିବ ନା ଆଉ କିଛି ପଢିବ, ହେଲା ଆଉ ତାର ଯାହା ଯେତେ ପାଠ ଦେବ ସେ ଛୁଆକୁ, ସେ ଛୁଆ ସାଙ୍ଗ ଲାଗେ ଏଇଟା ପଇଡ଼, ଏଇଟା କୁକୁର, ଏଇଟା ନାଇଁ ଏଇଟା ଚକ ଅଖ, ଆଗେ ତ ଚକ ଅଖରୁ ଆରମ୍ଭ ହଉଥିଲା ଆଉ, ଚକ ଅଖ ଆଉ କଣ, ହଁ ଅରଟ, ଚକ ଅଖ ଅରଟ ଏମିତି ସବୁ ଲେଖା ହେଇଥିବ ଚିତ୍ର ଲେଖା ଏଥିରେ ଆରମ୍ଭ, ଏହା ପଢୁଥିବ ଆଉ କଣ, ସେ ଯେତେ ପିଜି ପଢୁଥାଉ ପିଜି ସେ ପ୍ରଥମ ଛୁଆକୁ ପାଠ ପଢୁଛି ଆଉ, ତା ଖତ ଖାଇଯିବ ତା ବୁଦ୍ଧି ଖତ ଖାଇ, ତାକୁ କିଛି ରସ ଆସ୍ୱାଦନ ହବ କି, ହବନି, ତାକୁ ଟେଷ୍ଟ ଲାଗିବି କି, ଏଇଟା ପଢିବ କଣ, ଏଇଟା ସେ ପିଜି ପିଲା ଗୁଡା ତା ମୁଣ୍ଡରେ ବିନା ବୁଦ୍ଧି ଅଛି କି, ଦେହା ପଢେ ପଢେ ପଳେଇବା, ମୋର ଦରମା ଖଣ୍ଡେ ମିଳିଲ ଗଲା ଯାହା ପଢୁଛନ୍ତି ପଢନ୍ତୁ ଛୁଆ, ସେଭଳିଆ ଭଗବାନ ଯଦି କୃପା ନ କରିବେ ଯିବକୁ ତୁମେ କେତେ କଣ କରିପାରିବ, କଣ କେତେ ବୁଝେଇବ, ଶାସ୍ତ୍ର ସାଧୁ ଆତ୍ମା ପରମାତ୍ମା ତାଙ୍କୁ ସାହାଯ୍ୟ କରିବେ, ଯଦି ସିଏ ତାର ଅଭିମାନ ନାହିଁ ସେ ବୁଝିପାରିବ ନିଜେ ଭକ୍ତି କଣ, ମୋ ଜୀବନଟା ଗୋଟେ କଣ, କେତେ ମୂଲ୍ୟବାନ ଜୀବନ ଭକ୍ତ, ଆଉ ଏଇଟା ଗୋଟେ କଣ ପ୍ରୋଜେକ୍ଟ ପକା କାମ, ଏମିତି ଖାଲି ବୁଲା ଫାଙ୍କି ହେଇକି କଣ ଭକ୍ତି କରିବ, ରସ କିଛି ମିଳିବନି, ଆଇ ଗୁଡା ରହିବ ଏଇସବୁ ଅନର୍ଥ ଗୁଡା ରହିବ, ନିଷେଧାଚାର କୁଟି ନାଟି ଯିବ, ହିଂସନ ପୂଜା ଲାଭ ପ୍ରତିଷ୍ଠା ଦେଇ ଉପଶାଖା କଣ, ଏଇଟା ରହିଲେ ମୂଳ ଶାଖା ମୋଟେ ବଢିବନି ଆଉ, ଭକ୍ତି ମୋଟେ ବଢିବନି ଆଉ, ଜଣେ ସେ କହୁଛି ମୁଁ ଆଜ୍ଞା ମୋର ଭକ୍ତି କାହିଁ ହଉନି, ଭକ୍ତିରେ କଣ ଗୋଟେ ଛୁଟିଆ କାମ, ଧାନଟା ବୁଣି ଦେଲେ ଧାନ ହେଇଯାଉଛି, ଚାଷୀ ବାଳୁଙ୍କ ଉପାଡ଼ୁଛି, ଖତ ଦଉଛି, ପାଣି ଦଉଛି, କେତେ କେୟାର ନେଉଛି ନା ଆଉ, ଭକ୍ତି ସେୟା ନା, ତୁମେ ସେ କଥା ଉଦାହରଣ ଦଉଛନ୍ତି, ଜୀବ ହିଂସା କାହିଁ ଦବ, କିଏ କିଏ ଏଭଳି ପଣ୍ଡିତ ବିଦ୍ୱାନ ଅଛି ଜୀବକୁ ହିଂସା କରେ, କାରଣ ତାଙ୍କ ନାରଦ ମୁନିଙ୍କୁ ବହୁତ ଦୁଃଖ ଲାଗୁଛି, ନଳକୁବର ମଣିଗୃହଙ୍କର ଦଶାକୁ ଦେଖି ତାଙ୍କୁ ଦେଖୁଛନ୍ତି, କିନ୍ତୁ ଯିଏ ଉପଦେଶ ଦେଉଛନ୍ତି ସେମାନେ ଆମିଷ କ'ଣ ହଉଥିଲେ, ଉପଦେଶ ଦେଉଛନ୍ତି ମାନବ ସମାଜକୁ, କେତେ ଜୀବ ପୀଡ଼ାରେ ରହିଛନ୍ତି, କେବେ କେତେ ହିଂସା କରୁଛନ୍ତି, ସେଠି ଅଭିଶାପ ଦେବେ ନା, ତାଙ୍କ ଆଖିରେ ଅଞ୍ଜନ ଲଗେଇ ଦେବାକୁ ପଡିବ, ଆଖି ନ ଦେଖା ହେଲେ କଣ କରନ୍ତି, କଳା ଲଗେଇ ଦିଅନ୍ତି ନା, ଅଞ୍ଜନ ଲଗାନ୍ତି, ତାଙ୍କ ଚକ୍ଷୁରେ ଅଞ୍ଜନ ଲଗେଇ ଦେବି, କାରଣ ଇଏ ଧନାନ୍ଧ ହେଇଛନ୍ତି, ଧନାନ୍ଧ ହେଇଛନ୍ତି, ତାଙ୍କୁ ଦରିଦ୍ର ମୁଁ କରିଦେବି, ଦରିଦ୍ର ହେଇଗଲେ ତାଙ୍କର ଆଖି ଫିଟିବ, ଏତେ ବଡ ସୁଯୋଗ ପାଇଥିଲେ କୁବେର ସନ୍ତାନ ହେଇକି ଆଜି ଏଇ କାର୍ଯ୍ୟ କରିଛନ୍ତି, ମୁଁ ତାଙ୍କୁ ଦରିଦ୍ର କରିଦେବି, ବୃକ୍ଷ କରିଦେବେ ଅଭିଶାପ, କିନ୍ତୁ କୃପା ସବଳ ମନେ ରଖିଥିବ, ଅନୁଗ୍ରହ ଅନୁଗ୍ରହ ସାପ, ତାପରେ ଯିବେ ସେମାନେ ଯିବା ପୂର୍ବରୁ ବୃକ୍ଷ ହେଇକି ରହିଲେ ଭଗବାନ ତାର ଉଦ୍ଧାର କରିବେ, ତାପରେ ସ୍ତୁତି କରିବେ, ସୁଖଦେବ ଏଭଳି ଭାବରେ ଅଧ୍ୟାୟକୁ ସମାପନ କରିବେ। ହରେ କୃଷ୍ଣ, ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।